Devasudevaya. Om Namo Bhagavate Vasudevaya. Om Namo Bhagavate Vasudevaya. Srimad Bhagavatam Dasam Skanda Vasudhi Adhyaya Shloka Sankhya 31. Satam Pravishtam Brutamatatai Bhir Satam Pravishtam Brutamatatai Bhir Bhattairanikairavalokya Madhava Bhattairanikairavalokya Madhava Udyamya Maurvam Parigham Vyavastito Udyamya Maurvam Parigham Vyavastito Jathantako Dandadharo Jighasaya Jathantako Dandadharo Jighasaya Satam Pravishtam Brutamatatai Bhir Bhattairanikairavalokya Madhava Udyamya Maurvam Parigham Vyavastito Jathantako Dandadharo Jighasaya Satam Pravishtam Brutamatatai Bhir Bhattairanikairavalokya Madhava Udyamam Parigham Vyavastito Jathānta kodanda dharo jighāsaya Satam pravishtam brutamātatāi bhir Bhattei anikei avalokya madhava Udyāmya maurvam parigham vyavastito Jathānta kodanda dharo jighāsaya Satam pravishtam brutamātatāi bhir Bhattei anikairavalokya madhava Udyama Maurvam Parigham Vyavastito Jathānta Kodanda Dharo Jighāsaya Satam Pravishtam Pratamātatāi bhir Dhyama Maurvam Parigham Vyavastito Jathānta Kodanda Dharo Jighāsaya Shlokara Anubad Banasura ku bahu sashastra praharinka saha pravesh karibar dekhi Aniruddha tankara lobha gada uttolana kale evam se taku akraman kariba nimitta prastuta hoi drudha bhave rahile से स्वयं दंडधारी जम सदृश मन होते हरे कृष्ण अवस्थ भक्त स्वजन मातृवृंद आपण मान गाँव भागवत कथा स्वागत जना जाऊँ तेणु ये स्वर्णितपुर जो राणी महल रही सेठी ये घटना सब होती ଆମର ଯେଉଁ ଉଷା ଯେଉଁ ସ୍ୱପ୍ନ ଦେଖିଥିଲେ, ଇଏ ହେଉଛି ବୈଶାଖ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିର କଥା। ତେଣୁ ତାପରେ ସବୁ ଘଟଣା ସବୁ ବର୍ଣ୍ଣନା କରାଯାଉଛି, କିଭଳି ଭାବରେ ଚିତ୍ରଲେଖା ସବୁ ଚିତ୍ର ଆଙ୍କିଲେ ଏବଂ ଅନିରୁଦ୍ଧଙ୍କୁ ଯେତେବେଳେ ଦେଖିଲେ ଉଷା କହିଲେ ଏ ହିଁ ସେହି ପୁରୁଷ। ଏଇଭଳି ଭାବରେ ଚିତ୍ରଲେଖା ଅନିରୁଦ୍ଧଙ୍କୁ ଦ୍ୱାରକାରୁ ହରଣ କରି ଘିନି ଆସିଲେ। ତେଣୁ ଏଇଭଳି ଭାବରେ ଯେତେବେଳେ ଉଷା ଏବଂ ଅନିରୁଦ୍ଧଙ୍କର ମିଳନ ହେଲା, ଅନେକ ଦିନ ଚାଲିଗଲା ବୋଲି କୁହାଯାଇଛି। ଜାଣିପାରିଲେ ନାହିଁ ଅନିରୁଦ୍ଧ ଦିନ କି ରାତି ଏବଂ କେତେ ଦିନ ଚାଲିଗଲା ସେ ମୋତେ ହିସାବ କରିପାରିଲେ ନାହିଁ। ତେଣୁ ଆ ଭିତରେ ଗ୍ରୀଷ୍ମକାଳ ଯାଇକରି ବର୍ଷା ଋତୁ ଆସିଯାଇଛି, ବର୍ଷାକାଳ ଆସିଯାଇଛି। ଆମେ ଗତକାଲି ଆଲୋଚନା କରୁଥିଲୁ ସେ କଥା। ବର୍ଷା ଋତୁରେ ଯଦିଓ ମଲ୍ଲି ଫୁଲ ନ ଫୁଟେ ନାହିଁ, କିନ୍ତୁ ଯେଉଁ ରହିଛି ବସନ୍ତ ଋତୁରେ ମଲ୍ଲି ଫୁଲ ଫୁଟେ। ସେଇ ମଲ୍ଲି ଫୁଲର ଫୁଲ ଲଗେଇଛନ୍ତି, ଯେଉଁ ହାର ଲଗେଇଛନ୍ତି ମଲ୍ଲି ଫୁଲର ହାର। ତେଣୁ ଏଇଭଳି ଭାବରେ ଆମେ ଗତକାଲି କହିଥିଲେ କିଭଳି ଭାବରେ ବାଣାସୁରଙ୍କ ଭୟରେ ସବୁ ଋତୁମାନେ ସେଠି ରହୁଥିଲେ। ବାଣାସୁର ସବୁ ପ୍ରକାର ସମସ୍ତଙ୍କୁ ଦମନ କରି ରଖିଥିଲେ। ତେଣୁ ଏଇଭଳି ଭାବରେ ଯେତେବେଳେ ଖବର ପାଇକରି ବାଣାସୁର ଆସି ଦେଖିଲେ, ରାଣୀ ମହଲରେ ଆସି ଦେଖିଲେ ତାଙ୍କର କନ୍ୟାଙ୍କ ଗୃହରେ ଏଇ ଜଣେ ବ୍ୟକ୍ତି ବସିଛନ୍ତି। ଗତକାଲି ଆମେ ଆଲୋଚନା କରୁଥିଲେ କେତେ ସୁନ୍ଦର ତାଙ୍କ ରୂପ ଥିଲା। କାମାତ୍ମଜଙ୍କ୍ତଂ ଭୁବନୈକ ସୁନ୍ଦରମ୍ ଶ୍ୟାମଂ ପିସଙ୍ଗାମ୍ବରମ୍ ଅମ୍ବୁଜେକ୍ଷଣମ୍ ବୃହତ୍ ଭୁଜଂ କୁଣ୍ଡଳ କୁନ୍ତଳ ତ୍ୱିଷା ସ୍ମିତାବଲୋକେନ ଚ ମଣ୍ଡିତାନନମ୍। ଏଇଭଳି ଭାବରେ ସୌନ୍ଦର୍ଯ୍ୟ ଆମେ ଗତକାଲି ଆଲୋଚନା କରୁଥିଲେ। ଏତେ ସୁନ୍ଦର ଇଏ ସ୍ୱୟଂ କାମାତ୍ମଜଂ, କାମଦେବଙ୍କର ପୁତ୍ର, ଇଏ ପ୍ରଦ୍ୟୁମ୍ନଙ୍କର ପୁତ୍ର, କାମ କନ୍ଦର୍ପ ଭଳି କୋଟି କନ୍ଦର୍ପ କମନୀୟ ବିଶେଷ ଶୋଭମ୍। ଏତେ ସୌନ୍ଦର୍ଯ୍ୟ ତାଙ୍କର ରହିଛି। ଭୁବନୈକ ସୁନ୍ଦରମ୍, ଭୁବନରେ ତ୍ରିଭୁବନରେ ଏଭଳି କୌଣସି ସୁନ୍ଦର ବ୍ୟକ୍ତି ନାହାନ୍ତି। ଆମେ ବର୍ଣ୍ଣନା କରାଯାଇଛି ଭଗବାନ କୃଷ୍ଣ ଯଦିଓ ବିଷ୍ଣୁ, କୃଷ୍ଣ ମଧ୍ୟ ସେଇ ବିଷ୍ଣୁ ତତ୍ତ୍ୱ, କିନ୍ତୁ ତଥାପି ବିଷ୍ଣୁଙ୍କ ଠାରୁ ତାଙ୍କର ସ୍ୱତନ୍ତ୍ରତା ରହିଛି। ସିଏ ହେଉଛି ଚାରୋଟି ଗୁଣରେ ତାଙ୍କର ସ୍ୱତନ୍ତ୍ର ରହିଛନ୍ତି, ତାଙ୍କ ସହିତ କି ସମାନ ହୋଇପାରିବେ ନାହିଁ ଭଗବାନ କୃଷ୍ଣଙ୍କ ସହିତ। ସେସବୁ କିଏ ନା ଏଇ ଯେଉଁ ଚାରୋଟି ମାଧୁର୍ଯ୍ୟ ରହିଛି ଭଗବାନଙ୍କର, ଗୋଟେ ହେଉଛି ରୂପ ମାଧୁରୀ, ଗୋଟେ ଲୀଳା ମାଧୁରୀ, ପ୍ରେମ ମାଧୁରୀ, ଆଉ ଗୋଟେ ହେଉଛି ବେଣୁ ମାଧୁରୀ ଭଗବାନଙ୍କର। ଏ କୃଷ୍ଣଙ୍କର ଏସବୁ ମାଧୁରୀ ରହିଛି। ଏବଂ କୃଷ୍ଣଙ୍କର ଏଇ ଯେଉଁ ଚତୁର୍ଭୁଜ, ବାସୁଦେବ ଶଙ୍କର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏଇ ଚତୁର୍ଭୁଜ ସେମାନେ। ତେଣୁ ଏହିଭଳି ଭାବରେ ଅନିରୁଦ୍ଧଙ୍କର ଯେଉଁ ସୌନ୍ଦର୍ଯ୍ୟକୁ ଆମେ ଗତକାଲି ଆଲୋଚନା କରୁଥିଲେ, କେତେ ସୁନ୍ଦର ଦେଖାଯାଉଥିଲେ। ଏବଂ ସିଏ ସେଇ ତାଙ୍କର ଗୃହରେ, ଉଷାଙ୍କର ଗୃହରେ ଖେଳୁଥିଲେ ଉଷାଙ୍କ ସହିତ। ଅକ୍ଷେଇ କହିଲେ ଦ୍ୟୁତ କ୍ରୀଡ଼ା ଖେଳୁଥିଲେ। ଏଭଳି ଭାବରେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ, ଇଏ କେମିତି ଏଠିକି ଆସିଲେ। ଏଇସବୁ କଥା ଆମେ ଗତକାଲି ଆଲୋଚନା କରିଥିଲେ। ତେଣୁ ସେ ଯେଉଁ ଆସୁଥିଲେ ବାଣାସୁର, ତାଙ୍କର ମନ୍ତ୍ରୀ, ତାଙ୍କର ସୈନ୍ୟମାନେ, ଏମାନେ ସବୁ ମଧ୍ୟ ଆସୁଥିଲେ ତାଙ୍କ ସହିତ। ରାଜା କେବଳ ଏକୁଟିଆ ଆସନ୍ତି ନାହିଁ, ରାଜା ଯେତେବେଳେ ଯାଆନ୍ତି ତାଙ୍କର ପାର୍ଷଦମାନଙ୍କ ସହିତ ଯାଆନ୍ତି। ସେହିଭଳି ଭାବରେ ଭଗବାନ ମଧ୍ୟ ଯେତେବେଳେ ଆସନ୍ତି ତାଙ୍କ ପାର୍ଷଦମାନଙ୍କ ସହିତ ଆସନ୍ତି ଭଗବାନ। ତେଣୁ ଭଗବାନ ଯେଉଁ ରହିଛନ୍ତି, ଏଠି ରହିଛନ୍ତି ଅନିରୁଦ୍ଧ, ଏ ଭଗବାନ ତାଙ୍କୁ ଯେ ରାଜା ଆସୁଛନ୍ତି, ବାଣାସୁର ତାଙ୍କ ସୈନ୍ୟମାନଙ୍କ ସହିତ ଆସୁଛନ୍ତି। ତେଣୁ ବାଣାସୁର ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, ଏତେ ସୁନ୍ଦର ବ୍ୟକ୍ତି, ଇଏ କେମିତି ଏଠିକି ଆସିଲେ। ଏବଂ ଆ ପୂର୍ବରୁ ବର୍ଣ୍ଣନା କରାଯାଏ କିଭଳି ଭାବରେ ତାଙ୍କର ଯେଉଁ ଫୁଲମାଳ ପରିଧାନ କରିଛନ୍ତି, ସେ ଫୁଲମାଳରେ ତାଙ୍କର କନ୍ୟାଙ୍କର ଯେଉଁ ରହିଛି କ'ଣ ବକ୍ଷର କୁଙ୍କୁମ ଇତ୍ୟାଦି ସବୁ ଲାଗିଛି, ଏସବୁ ଦେଖିକରି ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, ଚିନ୍ତା କରୁଛନ୍ତି କ'ଣ କେମିତି ଏସବୁ ହୋଇଛି, ଘଟଣା କେମିତି। ତେଣୁ ଏଇଭଳି ଭାବରେ ଅନ୍ୟମାନେ, ତାଙ୍କର ଯେଉଁ ସୈନ୍ୟମାନେ ସବୁ ରହିଛନ୍ତି, ସେମାନେ ଚିନ୍ତା କରୁଛନ୍ତି ତାଙ୍କୁ ବାଣାସୁରଙ୍କର ନିର୍ଦ୍ଦେଶ ଦେଇଥିବେ ବା ଇସାରା ଦେଇଥିବେ, ଇଙ୍ଗିତ ଦେଇଥିବେ, ଯେଉଁଥିପାଇଁ କି ତାଙ୍କର ସୈନ୍ୟମାନେ ତାଙ୍କୁ ବନ୍ଦୀ କରିବା ପାଇଁ ଚାହୁଁଥିଲେ, ହତ୍ୟା କରିବା ପାଇଁ ଚାହୁଁନଥିଲେ। କାହିଁକି ନା ଜଣେ ଆଚାର୍ଯ୍ୟ କହୁଛନ୍ତି ଏଭଳି ସୁନ୍ଦର ବ୍ୟକ୍ତିକୁ ଦେଖିକରି ସେ ଚିନ୍ତା କରୁଛନ୍ତି ଇଏ ଆମର ଜ୍ୱାଇଁ ହେବେ ନା କ'ଣ, ଏଭଳି ଭାବେ ଚିନ୍ତା କରୁଛନ୍ତି। ତେଣୁ ଶିବଜୀଙ୍କୁ ସେ ପଚାରିବେ, ଶିବଜୀଙ୍କ ସହିତ ତାଙ୍କର କଥାବାର୍ତ୍ତା ହେଉଥିଲା, ଡାଇରେକ୍ଟ କଥାବାର୍ତ୍ତା ହେଉଥିଲା। ଶିବଜୀ ସେଠି ମୂର୍ତ୍ତି ଆଗରେ କେବଳ ରହିନଥିଲେ, ପ୍ରକୃତ ନିଜ ସ୍ୱରୂପରେ ମଧ୍ୟ ସେଠି ରହିଥିଲେ। ଶିବଜୀଙ୍କ ସହିତ ଆ ପୂର୍ବରୁ ବହୁତ ଆଲାପ ଆଲୋଚନା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ସେ ଶିବଜୀଙ୍କୁ ପଚାରିବେ ଇଏ ମୋର ପ୍ରକୃତ ଜାମାତା କି, ଏଭଳି ପଚାରିବେ। ତେଣୁ ସେ ଚାହୁଁଥିଲେ ତାଙ୍କୁ ବନ୍ଦୀ କରିବା ପାଇଁ, ବନ୍ଦୀ କରିକି ତାପରେ ଆଲୋଚନା କରାଯିବ କ'ଣ କେମିତି ହେବ। ତେଣୁ କିନ୍ତୁ ସୈନ୍ୟମାନେ ଯେତେବେଳେ ଯାଉଛନ୍ତି ଚାରିପଟକୁ ଯାଉଛନ୍ତି, ସତଂ ପ୍ରବିଷ୍ଟଂ ମୃତମାତ ତାଇ ଭି ଆତ ଥାଇ ହତ୍ୟା କଲାଭଳି, ସେହିଭଳି ଭାବରେ ସର ଇତ୍ୟାଦି ବିଭିନ୍ନ ଅନ୍ୟ ହରିବଂଶରେ ଏବଂ ବିଷ୍ଣୁ ପୁରାଣରେ ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ସେମାନେ ସବୁ ସର ଇତ୍ୟାଦି ଧରିକି ତୀର ସର ଇତ୍ୟାଦି ସବୁ ଧରିକି ଯାଉଛନ୍ତି ଯାଉଛନ୍ତି, ତେଣୁ ସେମାନେ ଚାହୁଁଛନ୍ତି ତାଙ୍କୁ ହତ୍ୟା କରିବା ପାଇଁ। ଆତ ତାଇ ଭି ବା ଇଏ ମଧ୍ୟ ସେହିଭଳି ଭାବରେ ତାଙ୍କୁ ଦେଖିକି ସତଂ ପ୍ରବିଷ୍ଟଂ ବୃତମାତ ତାଇବି ବୃତ ଚାରିପଟେ ଚାରିଦିଗରୁ ଆସୁଛନ୍ତି, ସେ ଚାରିଦିଗରୁ ଆସୁଛନ୍ତି ତାଙ୍କୁ ବନ୍ଦୀ କରିବା ଉଦ୍ଦେଶ୍ୟରେ, ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ନୁହଁ। ତେଣୁ ତାଙ୍କୁ ଦେଖିକି ଆତ ତାଇ ଭଳି ରହିଛନ୍ତି ସେମାନେ। ତେଣୁ ଭଟ୍ଟେଇ ରନିକେଇ ରବଲୋକ୍ୟ ମାଧବ, ମାଧବ ଏଠି ଅନିରୁଦ୍ଧଙ୍କୁ ମାଧବ ବୋଲି କୁହାଯାଉ, ଏ ଭଗବାନ ସ୍ୱୟଂ ମାଧବ, ଯେମିତି ମା କହିଲେ ରାଣୀ ରାଧାରାଣୀ ବା ଲକ୍ଷ୍ମୀ ଦେବୀ ତାଙ୍କର ସ୍ୱାମୀ କୃଷ୍ଣ, ସେହିଭଳି ଭାବରେ ମାଧବ। ତେଣୁ ଅବଲୋକ୍ୟ ମାଧବ ଭଗବାନ ଦେଖିଲେ, ମାଧବ କହିଲେ ଅନିରୁଦ୍ଧ ଦେଖିଲେ ସେମାନେ ସବୁ ଆସୁଛନ୍ତି। ଭଟ୍ଟେଇ ଅନେକେଇ ଅନେକ ପ୍ରକାର ତାଙ୍କର ସୈନ୍ୟମାନେ ସବୁ ଆସୁଛନ୍ତି ଭଟ୍ଟେଇ ଦେଖିକରି। ଉଦ୍ୟମ୍ୟ ମୌର୍ବଂ ପରିଘଂ ବ୍ୟବସ୍ଥିତ, ଭଗବାନ ଅନିରୁଦ୍ଧ କ'ଣ କଲେ ନା ମୌର୍ବଂ ପରିଘ ବା ଗଦାକୁ ଧାରଣ କଲେ, ଏ ସ୍ପେଶାଲ ମେଟାଲରେ ତିଆରି ଏ ଗଦା ବା ପରିଘ ଏଟାକୁ ଧାରଣ କଲେ। ଉଦ୍ୟମ୍ୟ ଏଟାକୁ ଟେକି ନେଲେ, ତାଙ୍କ ପାଖରେ ଥିଲା ସେଇଠି, ଏସବୁ ଧରିକିରି ବ୍ୟବସ୍ଥିତ ଏଇଭଳି ଭାବରେ ମୃତ ଧରିକି ରହିଛନ୍ତି। କିଭଳି ଭାବରେ ଦେଖାଯାଉଛି ନା ଯଥାନ୍ତକୋ ଦଣ୍ଡ ଧରୁଛି ଘାଁ ସେୟା, ଯେଉଁଭଳି ଭାବରେ ଅନ୍ତକ କହିଲେ ମୃତ୍ୟୁ ବା ଯମରାଜ ଦଣ୍ଡ ଧାରଣ କରନ୍ତି, ଯମରାଜ ଜଣଙ୍କୁ ଦଣ୍ଡପାଣି ବୋଲି କୁହାଯାଏ ଯମରାଜଙ୍କୁ, ସେ ଦଣ୍ଡ ଧାରଣ କରୁଛି, ସମସ୍ତଙ୍କୁ ଦଣ୍ଡ ପ୍ରଦାନ କରିବେ ଦଣ୍ଡ ଧରୁ ସିଏ, ସେହିଭଳି ଭାବରେ ଇଏ ଦେଖାଯାଉଛନ୍ତି। ଯଥା ଅନ୍ତକୁ ଦଣ୍ଡ ଧରୁ ଜିଘା ସେୟା, ଏଇଭଳି ଭାବେ ବାଣାସୁର ଏବଂ ତାଙ୍କର ସୈନ୍ୟମାନେ ତାଙ୍କୁ ଦେଖି ଏଇଭଳି ଭାବେ ଚିନ୍ତା କରୁଛନ୍ତି, ଜିଘା ସେୟା ତାଙ୍କୁ ହତ୍ୟା କରିବା ପାଇଁ ସେ ପ୍ରସ୍ତୁତ ହେଇଯାଇଛନ୍ତି। ତେଣୁ ଇଏ ଜଣେ ବୀର, ଆମେ ପୂର୍ବରୁ ବର୍ଣ୍ଣନା କରିଛେ ଇଏ ଜଣେ ବୀର, ତେଣୁ ଇଏ ଏତେ ସୈନ୍ୟମାନେ ଯେଉଁ ଆସୁଛନ୍ତି ଏମାନେ ସବୁ ଦେଖିକି ଏତେ ଲୋକକୁ ଦେଖିକରି ତାଙ୍କର କୌଣସି ଭୟ ଆସେ ନାହିଁ, ସିଏ ପ୍ରସ୍ତୁତ ହୋଇଗଲେ ତାଙ୍କ ସହ ଯୁଦ୍ଧ କରିବା ପାଇଁ। ରହିଛି ଆମର ବିଭିନ୍ନ ସବୁ ରହିଛନ୍ତି ଯୋଦ୍ଧାମାନଙ୍କ ଭିତରେ ବିଭିନ୍ନ ସ୍ତର ସବୁ ରହିଛି, କୁହାଯାଇଛି ରଥି ଅତିରଥି ମହାରଥି ଇତ୍ୟାଦି ସବୁ ରହିଛନ୍ତି, ବିଭିନ୍ନ ସ୍ତର ରହିଛନ୍ତି, ଭୀଷ୍ମଦେବ ଆଉ ଅର୍ଜୁନ ଇତ୍ୟାଦି ଏମାନେ ସବୁ ମହାରଥି ବା ଅତିରଥି, ଏମାନେ ଏକ ଜଣେ ହଜାର ହଜାର ବ୍ୟକ୍ତିଙ୍କ ସହିତ ଯୁଦ୍ଧ କରିପାରିବେ ଏଭଳି ତାଙ୍କର ଶକ୍ତି ରହିଛି, ଏସବୁ ସ୍ୱୟଂ ଭଗବାନ, ତାଙ୍କର କେଉଁଠୁ ଭୟ ଆସିବ। ତେଣୁ ସେ ସେମାନଙ୍କୁ ଦେଖି ମଧ୍ୟ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେ। ଦଣ୍ଡ ଧରୁ ଯେଉଁଭଳି ଭାବରେ ଯମରାଜ ଦଣ୍ଡ ଧାରଣ କରୁଛନ୍ତି କରନ୍ତି, ସେହିଭଳି ଭାବରେ ସେ ଦଣ୍ଡ ଧାରଣ କରିକିରି ପ୍ରସ୍ତୁତ ହୋଇଯାଇଛନ୍ତି ତାଙ୍କ ସହିତ ଯୁଦ୍ଧ କରିବେ ବୋଲି। ଏ ଶ୍ଳୋକଟି ଆମେ ଗତକାଲି ମଧ୍ୟ ଆଲୋଚନା କରିଦେଇଥିଲେ, ତେଣୁ ମୁଁ ଆଉ ଜାଣିପାରିଲିନି ଏଇଟା ଲେଖିଦେଲି। ଆଉ ଦୁଇଟି ଶ୍ଳୋକ ଅଛି, ଆମେ ଦୁଇଟି ଶ୍ଳୋକ ପାଠ କରିକିରି ଏଇ ଅଧ୍ୟାୟଟି ଶେଷ କରିବା ଆଜି। ତା ପର ଶ୍ଳୋକରେ କହୁଛନ୍ତି ଜିଘୃକ୍ଷୟାତାନ୍ ପରିତ ପ୍ରସର୍ପତ ସୁନୁ ଯଥା ସୁକରଜୁଥୋପହନତ୍ ତେ ହନ୍ୟମାନା ଭବନାତ୍ ବିନିର୍ଗତା ନିର୍ଭିନ୍ନ ମୂର୍ଦ୍ଧୋରୁଭୁଜା ପ୍ରଦୋଦ୍ରୁବୋଃ। ତେଣୁ ସେମାନେ ସୈନ୍ୟମାନେ ଯେତେବେଳେ ଚାରିପଟୁ ଆସୁଛନ୍ତି, ଆଗପଟୁ ପଛପଟୁ କିମ୍ବା ଦୁଇ ସାଇଡ଼ରୁ ଆସୁଛନ୍ତି, ଚାରିପଟୁ ଆସୁଛନ୍ତି ସୈନ୍ୟମାନେ ଆସୁଛନ୍ତି, ତେଣୁ ଜିଘୃକ୍ଷା ତାହାନ୍ ପରିଚୟ ପ୍ରସର୍ପିତ, ସେମାନେ ଯେଉଁ ଆସୁଛନ୍ତି ୟାଙ୍କୁ ଧରିବା ପାଇଁ ୟାଙ୍କୁ ବନ୍ଦୀ କରିବା ପାଇଁ ଆସୁଛନ୍ତି ପ୍ରସର୍ପତ, ପ୍ରସର୍ପତ କରି ସେମାନେ ଅଗ୍ରସର ହୋଇ ଆସୁଛନ୍ତି। ସୁନୋ ଯଥା ସୁକର ଯୁଥୋପ ଅହନତ୍, ସୁନୋ କହିଲେ ଶ୍ୱାନ ବା କୁକୁର, କୁକୁରମାନେ ଯେଭଳି ଭାବରେ ସୁକର ବା ବରାହଙ୍କୁ ଆକ୍ରମଣ କରନ୍ତି, ଚାରିପଟୁ ବରାହଙ୍କୁ ଆକ୍ରମଣ କରନ୍ତି, ତେଣୁ ସେହିଭଳି ଭାବରେ ଯୁଥୋପ ଅହନତ୍ ତାଙ୍କୁ କାହିଁକି ଆକ୍ରମଣ କରି ତାଙ୍କୁ ହତ୍ୟା କରିବା ପାଇଁ ଆସନ୍ତି ଶ୍ୱାନମାନେ କୁକୁରମାନେ ଆସନ୍ତି। ତେ ହନ୍ୟମାନା ଭବନାତ୍ ବିନିର୍ଗତା, ଭଗବାନ ସେ ତେଣୁ ବହୁତ ସୁନ୍ଦର ଉଦାହରଣ ଦେଉଛନ୍ତି, କୁକୁରମାନେ ଯେତେବେଳେ ବରାହଙ୍କୁ ଆକ୍ରମଣ କରନ୍ତି ବରାହ ତାଙ୍କୁ ହତ୍ୟା କରେ, ସେମାନଙ୍କୁ ସବୁ କୁକୁରମାନେ ସବୁ ଡରିକି ପଳେଇ ଯାଆନ୍ତି। ସେହିଭଳି ଭାବରେ ତେ ହନ୍ୟମାନା ଭବନାତ୍ ବିନିର୍ଗତା, ତେଣୁ ଅନିରୁଦ୍ଧ ଭଗବାନ କ'ଣ କଲେ ନା ତାଙ୍କର ଯେଉଁ ପରିଘ ଧରିଥିଲେ ବା ଗଦା ଧାରଣ କରିଥିଲେ ତାଙ୍କୁ ସବୁ ହତ୍ୟା କରିବା ପାଇଁ ଆରମ୍ଭ କଲେ। ଅନ୍ୟ ମହାନା ଭବନାଦ ବିନିର୍ଗତା, ତେଣୁ ଏଇ ଯେଉଁ ଉଷାଙ୍ଗ ଭବନରେ ସେମାନେ ଏଇସବୁ ଚାଲିଥିଲା ଘଟଣା, ସେଠୁ ସବୁ ପଳେଇଗଲେ ବିନିର୍ଗତା, ଆଉ ରହିପାରିଲେ ନାହିଁ ବିନିର୍ଗତା। ନିର୍ଭିନ୍ନ ମୂର୍ଦ୍ଧ ଉର୍ବୁଜା ପ୍ରଦୁଦ୍ରୁଭୁ, ହଁ କାହାର ମୂର୍ଦ୍ଧ, କାହାର ମସ୍ତକ ଛିନ୍ନ ହୋଇଗଲା, କାହାର ଉରୁ ବା କାହାର ଜଙ୍ଘ ଛିନ୍ନ ହୋଇଗଲା, କାହାର ଭୁଜା ମଧ୍ୟ ଛିନ୍ନ ହୋଇଗଲା, ଏଇଭଳି ଭାବେ ପ୍ରଦୁଦ୍ରୁଭୁ ଯେଉଁମାନେ ବଞ୍ଚିକି ରହିଲେ ସେମାନେ ଧାଇଁକିରି ପଳେଇବା ପାଇଁ ବସିଲେ, ଆଉ ଯୁଦ୍ଧ କରିବାକୁ କ'ଣ ଯୁଦ୍ଧ କରିବେ, ତାଙ୍କୁ କ'ଣ ବନ୍ଦୀ କରିବେ, ସେ ଦ୍ରୁତ ଗତିରେ ପଳେଇବା ପାଇଁ ଆରମ୍ଭ କଲେ। ତେଣୁ ଏଇଭଳି ଭାବରେ 32 ନମ୍ବର ଶ୍ଳୋକ ରହିଛି। ତାପରେ କ'ଣ ହେଲା ଅନ୍ତିମ ଶ୍ଳୋକ, ଏଇଟା ବୋଧେ 33 ନମ୍ବର ଶ୍ଳୋକ, ଯେଉଁଠି ସେଠି କହୁଛନ୍ତି, ତଂ ନାଗପାଶୀର୍ ବଳି ନନ୍ଦନୋ ବଳି ଘ୍ନନ୍ତଂ ସ୍ୱସୈନ୍ୟଂ କୁପିତୋପବନ୍ଧଃ ଉଷା ଭୃଷଂ ଶୋକ ବିଷାଦ ବିହୋଳା ବନ୍ଧଂ ନିଶମ୍ୟ ଅଶ୍ରୁ କଳାକ୍ଷର ଉଚିତ। ଏଇଭଳି ଭାବରେ ଯେତେବେଳେ ଘଟଣା ଚାଲିଛି, ସବୁ ହଜାର ହଜାର ସୈନ୍ୟ ସବୁ ଆସିଛନ୍ତି, ବାଣାସୁରଙ୍କର ଏଭଳି ଭାବରେ ରହିଛି, ବାଣାସୁରଙ୍କ ସୈନ୍ୟମାନେ କାହା ସହିତ ଯୁଦ୍ଧ କରିପାରୁନଥିଲେ, କାରଣ ବାଣାସୁର ଏତେ ଶକ୍ତିଶାଳୀ ଥିଲେ ତାଙ୍କ ସହିତ କେହି ସମକକ୍ଷ ହୋଇପାରୁନଥିଲେ। କିନ୍ତୁ ତଥାପି ଆଜି ସୈନ୍ୟମାନଙ୍କୁ ଗୋଟେ ସୁଯୋଗ ମିଳିଲା ଯୁଦ୍ଧ କରିବା, ବହୁ ବର୍ଷ ପରେ ସୈନ୍ୟ କେହି ଯୁଦ୍ଧ କରୁନଥିଲେ, ଏମିତିକି ଦେବତାମାନେ ମଧ୍ୟ ଯୁଦ୍ଧ କରୁନଥିଲେ ବାଣାସୁରଙ୍କ ସହିତ, ଆଉ ତାଙ୍କର ସୈନ୍ୟମାନେ କାହା ସହିତ ଯୁଦ୍ଧ କରିବେ, ତେଣୁ କେବଳ ପ୍ରାକ୍ଟିସ୍ କରୁଥିବେ ଯେଉଁ ଯେମିତି ଆମର ମିଲିଟାରୀମାନେ ସବୁ ପ୍ରାକ୍ଟିସ୍ କରନ୍ତି, ସେଇଭଳି ଭାବରେ ସୈନ୍ୟମାନେ ପ୍ରାକ୍ଟିସ୍ କରୁଥିବେ। ଆଜି ତାଙ୍କୁ ସୁଯୋଗ ମିଳିଲା, ଏତେ ସୈନ୍ୟ ରହିଛନ୍ତି, ହଜାର ହଜାର ସୈନ୍ୟ ରହିଛନ୍ତି, ଇଏ ଗୋଟିଏ ବ୍ୟକ୍ତି ତାଙ୍କୁ ବାନ୍ଧିବା ପାଇଁ ବଡ଼ କଥା ଚିନ୍ତା କରୁଥିଲେ। କିନ୍ତୁ ଅନିରୁଦ୍ଧ ଯେତେବେଳେ ସେଇ ପରିଘରେ ତାଙ୍କୁ ସବୁ ପ୍ରହାର କରିବା ପାଇଁ ଆରମ୍ଭ କଲେ, କାହାର ମସ୍ତକ ଛେଦନ ହୋଇଗଲା ଏବଂ କାହାର ହାତ ଭାଙ୍ଗି କଟିଗଲା, କାହାର ଜଙ୍ଘ କଟିଗଲା, ଏଇଭଳି ଭାବରେ ଯେତେବେଳେ ଦେଖିଲେ ଅନ୍ୟମାନେ ଯିଏ ସବୁ ରହିଥିଲେ ବଞ୍ଚିଥିଲେ ସେମାନେ ସବୁ ପଳେଇବା ପାଇଁ ଆରମ୍ଭ କଲେ। ତେଣୁ ଏଇଭଳି ଭାବରେ ଦେଖିକିରି ବାଣାସୁର ଚିନ୍ତା କରୁଛନ୍ତି, ତାଙ୍କର ଯେଉଁ ରହିଛନ୍ତି ମନ୍ତ୍ରୀ କୁମ୍ଭାଣ୍ଡ, ସେ କହୁଛନ୍ତି ମହାରାଜ ଆଙ୍କୁ ଏଭଳି ଭାବରେ ଆମେ ଦମନ କରିପାରିବା ନାହିଁ, ବନ୍ଦୀ କରିପାରିବା ନାହିଁ, ଆଙ୍କ ପାଇଁ ସ୍ପେଶାଲ ବ୍ୟବସ୍ଥା କରନ୍ତୁ। ଇଏ ବହୁତ ଶକ୍ତି ଆଙ୍କର ଥିଲା, ବହୁତ ପ୍ରକାର ସବୁ ରହିଛି ମାୟା ଅସ୍ତ୍ର ଯୁଦ୍ଧ ଜାଣିଥିଲେ, ସବୁ ଅସୁରମାନେ ସବୁ ମାୟା ଯୁଦ୍ଧ ସବୁ ଜାଣନ୍ତି। ଭାଗବତ ବର୍ଣ୍ଣନା କରାଯାଇ ଯେତେବେଳେ ଭଗବାନ ମୈନ ରୂପରେ ଆସିକରି ଦେବତାମାନଙ୍କୁ ଏଇ ଅମୃତକୁ ପ୍ରଦାନ କଲେ, ଅସୁରମାନଙ୍କୁ ବଞ୍ଚିତ କଲେ, ଅସୁରମାନେ ଭଗବାନ ଦେବତାମାନଙ୍କ ସହ ଯୁଦ୍ଧ ଆରମ୍ଭ କରିଦେଲେ, ଭୟାବହ ଯୁଦ୍ଧ ଆରମ୍ଭ ହେଲା, ଦେବାସୁର ସଂଗ୍ରାମ, ଭୟାବହ ଯୁଦ୍ଧ ଆରମ୍ଭ ହେଲା ସେଇ କ୍ଷୀର ସମୁଦ୍ର ତଟରେ। ଅଷ୍ଟମ ସ୍କନ୍ଦ 10 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, ତେଣୁ ଏଇଠି ବର୍ଣ୍ଣନା କରାଯାଇଛି। ଏମିତିକି ଭଗବାନ ମଧ୍ୟ ଯୁଦ୍ଧ କରୁଥିଲେ, ଭଗବାନ ଯୁଦ୍ଧ କରୁଥିଲେ, କାଳ ନେମି ଏକ ସବୁ ଏମିତି ସବୁ ରହିଛନ୍ତି, ପରେ ଅବଶ୍ୟ ଯୁଦ୍ଧ କଲେ, କିନ୍ତୁ ଶିବଜୀ ଏସବୁ ସମସ୍ତେ ଯୁଦ୍ଧ କରୁଥିଲେ, ଏସବୁ ବର୍ଣ୍ଣନା କରି ଅଷ୍ଟମ ସ୍କନ୍ଦ 10 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଭଳି ଯୁଦ୍ଧରେ ଯେତେବେଳେ ସେମାନେ ଦେବତାମାନେ ଅମୃତ ପ୍ରାପ୍ତ ହୋଇଛନ୍ତି, ତେଣୁ ତାଙ୍କର ଶକ୍ତି ବଢ଼ିଯାଇଛି, ଆ ପୂର୍ବରୁ ଅସୁରମାନେ ଦେବତାମାନଙ୍କୁ ସବୁ ପରାସ୍ତ କରିଦେଉଥିଲେ, ତେଣୁ ସେମାନେ ଭାବୁଥିଲେ, ଅସୁରମାନେ ଭାବୁଥିଲେ ଆମର ବହୁତ ଶକ୍ତି ରହିଛି, ଦେବତାମାନଙ୍କର କିଛି ନିର୍ବଳୁଆ, ଏଇଭଳି ଚିନ୍ତା କରୁଥିଲେ। କିନ୍ତୁ ଆ ଭିତରେ ଯେ ପରିବର୍ତ୍ତନ ହୋଇଗଲାଣି, ସ୍ଥିତି ପରିବର୍ତ୍ତିତ ହୋଇଗଲାଣି, ସେମାନେ ଜାଣିପାରୁନଥିଲେ, ଦେବତାମାନଙ୍କର ଏତେ ଶକ୍ତି ରହିଛି, ସେମାନେ ନିର୍ଭୟରେ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ଆରମ୍ଭ କଲେ। ଯୁଦ୍ଧ କରିବା ପାଇଁ ଆରମ୍ଭ କଲେ ସେତେବେଳେ ବର୍ଣ୍ଣନା କରାଯାଇଛି, ଅସୁରମାନେ ବଳି ତାଙ୍କର ମୁଖ୍ୟ ଥିଲେ, ଅସୁର ବଳି ସିଏ କ'ଣ କଲେ ନା ମାୟା ଯୁଦ୍ଧ ଆରମ୍ଭ କଲେ। ମାୟା ଯୁଦ୍ଧ ଯେତେବେଳେ ଆରମ୍ଭ କଲେ ସେତେବେଳେ ଦେବତାମାନେ ଆଉ କିଛି କରିପାରିଲେ ନାହିଁ, ଦେବତାମାନେ ମାୟା ଯୁଦ୍ଧ କରିପାରିଲେ ନାହିଁ, ତେଣୁ ସେମାନେ ଭଗବାନଙ୍କୁ ସ୍ମରଣ କଲେ, ହରେ କୃଷ୍ଣ 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 ହରେ ହରେ, ରାମ ରାମ ହରେ ହରେ। ଦେବତାମାନେ ଯେତେବେଳେ ଭଗବାନ ସ୍ମରଣ କଲେ, ବର୍ଣ୍ଣନା କଲେ ଯେ ଭଗବାନ ଆସି ପହଞ୍ଚିଗଲେ। ବହୁତ ସୁନ୍ଦର ଶ୍ଳୋକ ଗୋଟେ ରହିଛନ୍ତି ଅଷ୍ଟମ ସ୍କନ୍ଦ 10 ଅଧ୍ୟାୟରେ, ଯେ ଯେତେବେଳେ ଏଇଭଳି ଭାବରେ ମାୟା ଯୁଦ୍ଧ ହେଉଥିଲା, ଦେବତାମାନେ ଭଗବାନ ସ୍ମରଣ କଲେ, ଯାହାଙ୍କର ସ୍ମରଣ ମାତ୍ରକେ କେବଳ ସ୍ମରଣ କଲେ ସବୁ ଦୁଃଖ ଦୂର ହୋଇଯାଏ, ସ୍ମରଣ କଲେ। ବହୁତ ସୁନ୍ଦର ଶ୍ଳୋକଟି ରହିଛି ସେଇଟା ଅଷ୍ଟମ ସ୍କନ୍ଦ 10 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେ କ'ଣ ନା ସ୍ୱପ୍ନ ଯଥା ହି ପ୍ରତିବୋଧ ହରି ସ୍ମୃତି ସର୍ବ ବିପଦ ବିମୋକ୍ଷଣମ୍, ହରିଙ୍କର ସ୍ମୃତି ଯଦି ଆସିଗଲା ତାହେଲେ ସମସ୍ତ ବିପଦ ନଷ୍ଟ ହୋଇ ଚାଲିଯିବ, ବିମୋକ୍ଷଣମ୍ ହରି ସ୍ମୃତି। ତେଣୁ ସେଠି ଭଗବାନ ସ୍ୱୟଂ ଆସି ପହଞ୍ଚି, ହରି ଆସି ସ୍ୱୟଂ ପହଞ୍ଚିଗଲେ, ଆଉ ତାଙ୍କ କଥା କ'ଣ କହିବା। ତେଣୁ ସେଠି ପୁଣି ଯୁଦ୍ଧ ଚାଲିଲା, ହରି ମଧ୍ୟ ଯୁଦ୍ଧ କଲେ, ଭଗବାନଙ୍କ ସହିତ ଯୁଦ୍ଧ କଲେ। ସେ କାଳ ନେମି ନା କିଏ ସବୁ ରହିଛନ୍ତି, ସେମାନେ ସବୁ ଭଗବାନଙ୍କ ସହିତ ଯୁଦ୍ଧ କଲେ। ଏଇଭଳି ଭାବରେ ଭଗବାନଙ୍କ ସହିତ କିଏ ଯୁଦ୍ଧ କରିପାରିବ, ଭଗବାନ ସହିତ ଅଜିତ। ତେଣୁ ଅସୁରମାନେ ଅନ୍ତିମରେ ପରାସ୍ତ ହେଲେ, ଏମିତି ପରାସ୍ତ ହେଲେ କ'ଣ, ସେ ମୃତ୍ୟୁବରଣ କଲେ, ବଡ଼ି ମଧ୍ୟ ମୃତ୍ୟୁବରଣ କଲେ, ଆଉ ଯେତେ ରହିଥିଲେ କାଳ ନେମି ଇତ୍ୟାଦି ସବୁ ରହିଛି, ସବୁ ମୃତ୍ୟୁବରଣ କଲେ। ପୁଣି ଶୁକ୍ରାଚାର୍ଯ୍ୟ ତାଙ୍କୁ ସବୁ ଜୀବନ ପ୍ରଦାନ କଲେ, ଏସବୁ କଥା ବର୍ଣ୍ଣନା କରାଯାଏ ଅଷ୍ଟମ ସହ ଦଶମ ଅଧ୍ୟାୟରେ। ତେଣୁ ସେହିଭଳି ଭାବରେ ଏଠି ମଧ୍ୟ ଭଗବାନ ଅନିରୁଦ୍ଧ ତାଙ୍କ ସହ ଯୁଦ୍ଧ କରୁଛନ୍ତି। ଏଇଭଳି ଭାବେ ଯୁଦ୍ଧ ଦେଖି ବାଣାସୁର ଚିନ୍ତା କଲେ, କୁମ୍ଭାଣ୍ଡ ମଧ୍ୟ ତାଙ୍କୁ କହିଲେ, ଏଇଭଳି ଯୁଦ୍ଧ କଲେ ଆମେ ତାଙ୍କୁ ପାରିବା ନାହିଁ, ଆପଣ ଗୋଟେ ମହାଯୁଦ୍ଧ କରନ୍ତୁ। ତେଣୁ ବାଣାସୁର କ'ଣ କଲେ ନା, ତଂ ନାଗ ପାସେଇ ବଳିନନ୍ଦନ ବଳି, ଏଠି ବଳିଙ୍କୁ ବାଣାକୁ ବଳିନନ୍ଦନ ବୋଲି କୁହାଯାଉଛି, ବଳିନନ୍ଦନ ବଳି କାହିଁକି କୁହାଗଲା ଆମେ କହିବା, ଆଲୋଚନା କରିବା। ତେଣୁ ସେ ବଳିନନ୍ଦନ ବଳି, ବଳିଙ୍କର ପୁତ୍ର ବଳିନନ୍ଦନ, ସେ କ'ଣ କଲେ ନା, ତାଙ୍କୁ ନାଗ ପାସରେ ବାନ୍ଧିଦେଲେ, ନାଗ ପାସରେ ବାନ୍ଧିଦେଲେ, ମାୟା ବ୍ୟବସ୍ଥା କରିକିରି ଯେଉଁ ରହିଛନ୍ତି ସର୍ପମାନଙ୍କର, ସ୍ତ୍ରୀମାନଙ୍କ ଦ୍ୱାରା ଏ ନାଗ ପାସ ହୋଇଥିଲା, ସେମାନେ ତାଙ୍କୁ ବାନ୍ଧିଲେ। ତେଣୁ ଏଇଭଳି ବନ୍ଧା ହୋଇଗଲା ପରେ, ଘ୍ନତଂ ସ୍ୱ ସୈନ୍ୟ କୁପିତୋ ବବନ୍ଧ, ନିଜର ସୈନ୍ୟମାନେ ଯେତେବେଳେ ମୃତ୍ୟୁବରଣ କଲେ ଦେଖିଲେ କୁପିତୋ, ବହୁତ ତାଙ୍କୁ କ୍ରୋଧ ଆସିଲା। କିନ୍ତୁ କ୍ରୋଧ ଆସିଲେ ମଧ୍ୟ, କୁପିତ ହେଲେ ମଧ୍ୟ, ସେ ତାଙ୍କୁ ହତ୍ୟା କରିବା ପାଇଁ ଚାହିଁଲେ ନାହିଁ। ଆମେ କହିଲୁ ସେଇଟା, ସେ ଚିନ୍ତା ଅନ୍ୟ ସ୍ଥାନରେ ସବୁ ବର୍ଣ୍ଣନା କରାଯାଇ, ସେ ଚିନ୍ତା କରୁଛନ୍ତି ମୋର ଜାମାତା ହେବେ ନା କ'ଣ, ଶିବଜୀଙ୍କୁ ପଚାରିବେ, ଶିବଜୀ ଯାହା କହିବେ ସେ ଅନୁସାରେ ସେ କାର୍ଯ୍ୟ କରିବେ। ତେଣୁ ତାଙ୍କୁ କେବଳ ବନ୍ଧନ କଲେ କୁପିତ, ଯଦିଓ ତାଙ୍କର ସୈନ୍ୟମାନଙ୍କୁ ହତ୍ୟା କଲେ, କିନ୍ତୁ ତାଙ୍କର କ୍ରୋଧ ମଧ୍ୟ ଆସିଲା, କିନ୍ତୁ ତଥାପି ସେ ତାଙ୍କୁ ହତ୍ୟା କରିବା ପାଇଁ ଚାହିଁଲେ ନାହିଁ, କାରଣ ସେ ଏଇ କଥା କାରଣଟା ହେଉଛି ଏଇଟା। ତେଣୁ ତାଙ୍କୁ ବନ୍ଧନ କଲେ ବବନ୍ଧ ହ ହ ଶବ୍ଦ ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ତାଙ୍କର ଆନନ୍ଦର ସୀମା ନାହିଁ, ତେଣୁ ସେ ହ ଶବ୍ଦ ବ୍ୟବହାର କରିଛନ୍ତି। ତେଣୁ ଯେଉଁ ବାନ୍ଧିଲେ ଶ୍ରୀ ଶ୍ରୀ ସୀତାରାମର ହନୁମାନ ଯେଉଁ କିଏ ଏ ଯେଉଁ ଅନିରୁଦ୍ଧ ଯେତେବେଳେ ବାନ୍ଧିଲେ ବାଣାସୁର, ଯେଉଁ ଭଗବାନ ସୁଖଦେବ ଗୋସ୍ୱାମୀ ମଧ୍ୟ ଆନନ୍ଦରେ ହ ଶବ୍ଦ ବ୍ୟବହାର କରିଛନ୍ତି, ବବନ୍ଧ ତାଙ୍କୁ ବାନ୍ଧିଲେ। ଉଷା ଭୃଷଂ ଶୋକ ବିଷାଦ ବିହୋଳା, ତେଣୁ ଉଷା ଏଇ ଯେଉଁ ଯୁଦ୍ଧ ଇତ୍ୟାଦି ହେଲା, ଆଉ ସେ ଗୃହରେ ରହିଲେ ନାହିଁ, ସବୁ ବାହାରକୁ ପଳାଇ ଆସିଲେ, ସୈନ୍ୟମାନେ ସବୁ ରହିଛନ୍ତି, ତେଣୁ ବାହାରକୁ ପଳାଇ ଆସିଲେ, ବାହାରେ ଯୁଦ୍ଧ ହେଲା, ତେଣୁ ଉଷା ଆଉ ଜାଣିପାରିଲେନି କ'ଣ ଘଟିଲା ଯୁଦ୍ଧରେ କ'ଣ ହେଲା। ତେଣୁ ଉଷା ଯେତେବେଳେ ଶୁଣିଲେ ବା ଦେଖିଲେ ଭୃଷଂ ଶୋକ ବିଷାଦ ବିହୋଳା, ବହୁତ ତାଙ୍କର ଶୋକ ଆସିଲା, ବିଷାଦ ମଧ୍ୟ ଆସିଲା, ବିହୋଳ ହୋଇଗଲେ, ସେ ବହୁତ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ। ବଧଂ ନିଶମ୍ୟା ଅଶ୍ରୁ କଳାକ୍ଷା ରୋଚିତ, ରୋଚିତ କହିଲେ ରୋଦନ କରିବା ପାଇଁ ଆରମ୍ଭ କଲେ, ରୋଦନ କହିଲେ କହିଲେ କ'ଣ ଗୋଟେ କହିକିରି ଗୀତ କାନ୍ଦିବେ, କ୍ରନ୍ଦନ ଆଉ ରୋଦନ ଭିତରେ ତଫାତ୍ ହେଉଛି ଏଇଟା, କ୍ରନ୍ଦନ କହିଲେ ଖାଲି କାନ୍ଦିବେ, କିନ୍ତୁ ରୋଦନ କହିଲେ ବିଳାପ କରିକିରି, ବିଳାପ କରି ମୋର ସ୍ୱାମୀ ମୋର ସ୍ୱାମୀ ଏଇଭଳି ଭାବେ ବିଳାପ କରି ରୋଦନ କରେ, ସେଇଟାକୁ ରୌତ୍ସିତ ବୋଲି କୁହାଯାଉଛି। ପ୍ରକୃତରେ ଏଇଟା ଆଉ ଗୋଟେ ଶବ୍ଦ ଲାଗିବା କଥା, ଏଠି ଟିକିଏ ଅଲଗା ପ୍ରକାର ଶବ୍ଦ ଲାଗିଛି, ଏଇଟା ଆର୍ଷ ପ୍ରୟୋଗ ବୋଲି କୁହାଯାଏ, ଆଚାର୍ଯ୍ୟମାନେ ଟିକର ସେଇଟା କହିଛନ୍ତି। ତେଣୁ ବନ୍ଧଂ ନିଶମ୍ୟ, ଦେଖିଲେ ତାଙ୍କର ସ୍ୱାମୀ ବନ୍ଧା ହୋଇଛନ୍ତି, ଏଇଭଳି ଅଶ୍ରୁ କଳାକ୍ଷ, ତାଙ୍କର ଅଶ୍ରୁ ଚକ୍ଷୁରୁ ଅଶ୍ରୁ ମୋଚନ ହେବା ପାଇଁ ଲାଗିଲା, କଳାକ୍ଷ ରୋଚିତ, ଏଇଭଳି ଭାବରେ ସେ କନ୍ଦନ କରିବା ପାଇଁ ଆରମ୍ଭ କଲେ। ତେଣୁ ଏ ଶ୍ଳୋକର ଭାଷ୍ୟରେ କୁହାଯାଉଛି ଯେ କ'ଣ ନା କୁହାଯାଉଛି, ତଂ ନାଗ ହଁ, ଏ ଯେଉଁ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ଯେଉଁଭଳି ଭାବରେ ଭଗବାନ ବଳିଙ୍କୁ ବନ୍ଧନ କରିଥିଲେ, ବାମନ ଦେବଙ୍କର ଲୀଳାରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ବଳି ସବୁ ପ୍ରଦାନ କରିଥିଲେ ତାଙ୍କୁ, ତିନି ଲୋକକୁ ପ୍ରଦାନ କଲା ପରେ ମଧ୍ୟ ଭଗବାନ କ୍ରୋଧ ପ୍ରକାଶ କରି ତାକୁ ବନ୍ଦୀ କରିଥିଲେ। ଏ ପ୍ରଶ୍ନଟି ପଚାରିଥିଲେ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କୁ, ଯେ ପ୍ରଭୁ କାହିଁକି ଭଗବାନ ହେଇକରି ମଧ୍ୟ ସେ ତାଙ୍କୁ ଇଏ କ'ଣ ଭିକ୍ଷା କଲେ ବା ଅଷ୍ଟମ ସ୍କନ୍ଧ 15 ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏଇଟା କହୁଛନ୍ତି ଯେ ବଢ଼େ ପଦତ୍ରୟ ଭୂମି କସ୍ମାତ୍ ହରି ଅଜାଚତ ହରି ବଳିଙ୍କୁ 3 ପାଦ ଭୂମି କ'ଣ ପାଇଁ ମାଗିଲେ ଏବଂ ବଳି ଯଦିଓ ସବୁକିଛି ପ୍ରଦାନ କଲେ କିନ୍ତୁ ତଥାପି ତାଙ୍କୁ କାହିଁକି ବନ୍ଧନ କଲେ ଏ ପ୍ରଶ୍ନଟି ରହିଥିଲା ଏଇଟା ବୁଝିପାରିବେ ନାହିଁ ଭଗବାନ କାହିଁକି ଏସବୁ ଇଏ ହେଉଛି ପ୍ରେମ ଲୀଳା ଭଗବାନ ଓ ଭକ୍ତଙ୍କର ପ୍ରେମର ଆଦାନ ପ୍ରଦାନ ହେଉଛି ଏଇଟାକୁ ଅନ୍ୟମାନେ ବ୍ରହ୍ମା ମଧ୍ୟ ବୁଝିପାରିଲେ ନାହିଁ ଅନ୍ୟମାନଙ୍କ କଥା କ'ଣ କହିବା ବ୍ରହ୍ମା ମଧ୍ୟ ବୁଝିପାରିଲେ ନାହିଁ ଏ ପ୍ରେମର ଆଦାନ ପ୍ରଦାନ ହେଉଛି ପରୀକ୍ଷା ଚାଲିଛି ବଳି ମହାରାଜ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ତେଣୁ ସିଏ ମହାଜନରେ ପରିଣତ ହୋଇଗଲେ କିନ୍ତୁ ଏଇଟା ବୁଝିପାରିଲେ ନାହିଁ ବଳି ମହାରାଜଙ୍କ ପୁତ୍ର ବଳି ନନ୍ଦନ ବୋଲି କୁହାଯାଉଛି ନନ୍ଦନ ବଳି ନନ୍ଦନ ବଳିଙ୍କର ପୁତ୍ର 100 ପୁତ୍ର ତାଙ୍କର ଥିଲେ ତାଙ୍କ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ବାଣ କିନ୍ତୁ ଏ ବାଣ ଭଗବାନ ତାଙ୍କର ପିତାଙ୍କୁ ଯେଉଁ ବନ୍ଧନ କଲେ ସେଥିପାଇଁ ସେ ଜାଣି ବୁଝିପାରିଲେ ନାହିଁ ଯେ କାହିଁକି ଭଗବାନ ବନ୍ଧନ କଲେ ସେଥିପାଇଁ ସେ ଭଗବାନ ଭକ୍ତ ହେଲେ ନାହିଁ ଆମେ ଆ ପୂର୍ବରୁ ଆଲୋଚନା କରିଛେ ସେ ଶିବଜୀଙ୍କର ଭକ୍ତ ହେଲେ ତେଣୁ ଯେଉଁଭଳି ଭାବରେ ଭଗବାନ ତାଙ୍କର ପିତାଙ୍କୁ ବନ୍ଦୀ କରିଥିଲେ ଆଜି ସେହିଭଳି ଭାବରେ ସିଏ ମଧ୍ୟ ବନ୍ଦୀ କରୁଛନ୍ତି ନାଗପାସରେ ନାଗପାସରେ ବନ୍ଦୀ କରୁଛନ୍ତି ତେଣୁ ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି ଏଇ ବଳିନନ୍ଦନ ବଳି ମହାରାଜ ସେଥିରେ ଖୁସି ହେବେ କି ବଳି ମହାରାଜଙ୍କୁ ଯେଉଁ ତାଙ୍କର ଭଗବାନ ଯେଉଁ ବନ୍ଦୀ କଲେ ବଳି ମହାରାଜ ଖୁସି ହେବେ ବଳି ମହାରାଜ ହେଉଛନ୍ତି ଭଗବାନ ଭକ୍ତ ଶ୍ରେଷ୍ଠ ଭକ୍ତ ପ୍ରହ୍ଲାଦ ମହାରାଜ ଜାଣିଥିଲେ ଭଗବାନ ଯେଉଁ ହତ୍ୟା କଲେ ତାଙ୍କର ପିତାଙ୍କୁ ହିରଣ୍ୟକଶିପୁ ପିତାଙ୍କୁ ହତ୍ୟା କଲେ କୌଣସି ତାଙ୍କର ମନରେ କୌଣସି ଚିନ୍ତା ହେଲା ନାହିଁ ବା କୌଣସି ମନ ଦୁଃଖ ହେଲା ନାହିଁ ବା କ୍ରୋଧ ହେଲା ନାହିଁ କିଛି ହେଲା ନାହିଁ ବରଂ ସେ କହିଲେ ପ୍ରଭୁ ଆପଣ ଯେଉଁ ଆଙ୍କୁ ହତ୍ୟା କଲେ କ'ଣ ମୋଦତେ ସାଧୁରପି ବୃଶ୍ଚିକ ସର୍ପ ହତ୍ୟା ପ୍ରଭୁ ପ୍ରହ୍ଲାଦ କହୁଛନ୍ତି ଭଗବାନ ନୃସିଂହଦେବଙ୍କୁ ପ୍ରାର୍ଥନା କରୁ ଅଷ୍ଟମ ସ୍କନ୍ଧ ନବମ ସପ୍ତମ ସ୍କନ୍ଧ ନବମ ମଧ୍ୟରେ ବର୍ଣ୍ଣନା କରାଯାଇଛି ତଜ୍ଜଛ ମନ୍ୟୁ ଅସୁର ହସ୍ତତ୍ୱାଦ୍ୟ ପ୍ରଭୁ ଇଏ ଅସୁର ଆପଣଙ୍କ ଦ୍ୱାରା ହତ ହେଲା ତେଣୁ ଆପଣ କ୍ରୋଧକୁ ନିବାରଣ କରନ୍ତୁ ତଜ୍ଜଛ ମନ୍ୟୁ ଅସୁର ହତ୍ୱାଦ୍ୟ ବର୍ତ୍ତମାନ ଆପଣଙ୍କ ଦ୍ୱାରା ଏ ଅସୁର ହତ ହେଇଛି ସେ କହୁନାହାନ୍ତି ମୋର ପିତା ହତ ହେଲେ ବୋଲି ସେ କହିଲେ ଅସୁର ହତ ହେଇଛି ତେଣୁ ଭଗବାନ ଯଦି କହିବେ ମୁଁ ତମ ପିତାଙ୍କୁ ହତ୍ୟା କଲି ଅନ୍ୟମାନେ ସେଟାକୁ ଠିକ୍ ଭାବେ ଭାବିବେ ନାହିଁ ସେମାନେ କହିବେ ଭଗବାନ ଠିକ୍ କଲେନି ନା ନା ପ୍ରଭୁ ସେ କହୁଛନ୍ତି ମୋଦତେ ସାଧୁରପି ବୃଶ୍ଚିକ ସର୍ପ ହତ୍ୟା ସାଧୁମାନେ ଅନ୍ୟମାନଙ୍କ କଥା କ'ଣ କହିବା ସାଧୁମାନେ ମଧ୍ୟ ଯେତେବେଳେ ବିଛା ବା ସର୍ପକୁ ଯେତେବେଳେ ହତ୍ୟା କରାଯାଏ ସେମାନେ ମଧ୍ୟ ଆନନ୍ଦିତ ହୁଅନ୍ତି ମୋଦତେ ସାଧୁରପି ବୃଶ୍ଚିକ ସର୍ପ ହତ୍ୟା ଏହି ପ୍ରସଙ୍ଗରେ ଗୋଟେ କଥା ଆସେ ଯେତେବେଳେ ଥରେ ପ୍ରଭୁପାଦ ମହାରାଜ ତାଙ୍କର ଗୁରୁଦେବ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଯେଉଁ ଆଶ୍ରମ ରହିଛି ଓଲଟ ଡଙ୍ଗାରେ ସେଇଠିକି ଯାଇଥିଲେ ସେଇଠି ତାଙ୍କର ଯେଉଁ ଆଶ୍ରମ ରହିଛି 2 ମହଲା ଦ୍ୱିତୀୟ ମହଲାରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଥିଲେ ଏବଂ ତଳେ ଦୈବକ୍ରମେ ଗୋଟେ ଆସିଗଲା ଗୋଟେ ସର୍ପ ଆସି ପହଞ୍ଚିଗଲା ଯେତେବେଳେ ସର୍ପ ଆସିଗଲା ସବୁମାନେ ବୈଷ୍ଣବମାନେ ଚିନ୍ତା କରୁଛନ୍ତି କ'ଣ କରିବେ ଓ ହାଲା ଟିକେ ହେଇଗଲା ଏଇ ସର୍ପ ଏଇଭଳି ଭାବରେ ସବୁ ଇଏ ହେଲେ ହୁଆହାଲା ହେଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେତେବେଳେ ଆସିଗଲେ ବାରଣ୍ଡାକୁ ଆସି ଦେଖିଲେ କ'ଣ ହେଇଛି ବାଲକୋନିକୁ ଆସି ଦେଖିଲେ ସାପଟେ ଆସି କହିଲେ କିରିଟ୍ ତୁମେ ତ ହତ୍ୟା କର ଏଇଭଳି ଭାବରେ କହିଲେ ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ସେ ଏଇ ଘଟଣାଟି ଶୁଣିଲେ ଦେଖିଲେ ସେ ଚିନ୍ତା କଲେ ସାଧୁ ହେଇକିରି କିଭଳି ଭାବରେ ଏଭଳି ଭାବରେ କହୁଛନ୍ତି ହତ୍ୟା କରିବା ପାଇଁ ତେଣୁ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ଏଇ ଶ୍ଳୋକଟି ଯେତେବେଳେ ଦେଖିଲେ ସେ କହିଲେ ସାଧୁ ଯାହା କରନ୍ତି କିଛି ଭୁଲ କରନ୍ତି ନାହିଁ ତାଙ୍କର ଶାସ୍ତ୍ର ଅନୁସାରେ ସେମାନେ କାର୍ଯ୍ୟ କରନ୍ତି ଏଇଠି ପ୍ରହ୍ଲାଦ ମହାରାଜ କଥା କୁହନ୍ତି ମୋଦତେ ସାଧୁରପି ବୃଶ୍ଚିକ ସର୍ପ ହତ୍ୟା ସାଧୁମାନେ ମଧ୍ୟ ଯେତେବେଳେ ବିଛା ବା ସର୍ପଙ୍କୁ ଯେତେବେଳେ ହତ୍ୟା କରାଯାଏ ସେମାନେ ମଧ୍ୟ ଆନନ୍ଦିତ ହୁଅନ୍ତି ତେଣୁ ପ୍ରହ୍ଲାଦ କହୁଛନ୍ତି ନୃସିଂହଦେବଙ୍କୁ ପ୍ରାର୍ଥନାରେ କହୁଛନ୍ତି କ'ଣ ପ୍ରଭୁ ଆପଣ ଏଇ ଆପଣ ଯେଉଁ କ୍ରୋଧ ରହିଛି ସେଟାକୁ ନିବାରଣ କରନ୍ତୁ ଲୋକମାନେ ପ୍ରତିଜନ୍ତି ସର୍ବେ ଲୋକମାନେ ଅପେକ୍ଷା କରିଛନ୍ତି ରୂପଂ ନୃସିଂହଂ ଆପଣଙ୍କର ଏଇ ରୂପକୁ ସେମାନେ ସବୁବେଳେ ସ୍ମରଣ କରିବେ ବିବାହାୟ ଜନାସ୍ମରନ୍ତି ଯେତେବେଳେ ବିପଦ ଆସ ବିବାହାୟ ବିପଦ ଆସିଲେ ଜନାସ୍ମରନ୍ତି ଲୋକମାନେ ସ୍ମରଣ କରିବେ ଆପଣଙ୍କର ଏ ରୂପକୁ, ନୃସିଂହଦେବ ରୂପକୁ।
ନମସ୍ତେ ନରସିଂହାୟ ପ୍ରହ୍ଲାଦଲାଦଦାୟିନେ ହିରଣ୍ୟକଶିପୂର୍ବକ୍ଷୟ ଶିଳାଟଙ୍କନଖାଳୟେ ଇତୋ ନୃସିଂହ ପରତୋ ନୃସିଂହ ଜୟ ଯତୋ ଯତୋ ଯାମି ତତୋ ନୃସିଂହ ବହିର୍ନୃସିଂହ ହୃଦୟେ ନୃସିଂହ ନରସିଂହ ମାଦିଂ ଶରଣ ପ୍ରପଦେ ଜୟ ତବ କର କମଳବରେ ନଖ ମଧୁତ ସିଂହ ଦଳିତ ହିରଣ୍ୟକଶିପୁ ତନୁ ଭୃଙ୍ଗ ଜୟ କେଶବ ଧୃତ ରହରି ରୂପ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ।
ତେଣୁ ଭଗବାନ କହୁଛନ୍ତି ଲୋକାଶ ନିବୃତ୍ତିମିତା ପ୍ରତିଜନ୍ତି ସାର୍ବେ, ବହୁତ ଆନନ୍ଦ ହେଉଛନ୍ତି ପ୍ରଭୁ ଆପଣଙ୍କୁ ଦେଖିକିରି, ନିବୃତ୍ତିମିତା ବହୁତ ଆନନ୍ଦିତ ହେଉଛନ୍ତି। କାହିଁକି ନା ଲୋକାଶ ନିବୃତ୍ତି ପ୍ରତିଜନ୍ତି ସର୍ବେ ରୂପଂ ନୃସିଂହଂ ବିବାହାୟ ଜନାସ୍ମରନ୍ତି। ପ୍ରଭୁ ଯେତେବେଳେ ବିପଦ ଆସିବ ବିବାହାୟ ଭୟରୁ ମୁକ୍ତ ହେବା ପାଇଁ ସମସ୍ତେ ଆପଣଙ୍କ ରୂପକୁ ସ୍ମରଣ କରିବେ, ଜନାସ୍ମରନ୍ତି ଭଗବାନ ନୃସିଂହଦେବ। ତେଣୁ ଭଗବାନ ନୃସିଂହଦେବଙ୍କର କ୍ରୋଧ ଚାଲିଗଲା, ଦୂର ହୋଇଗଲା। ପ୍ରହ୍ଲାଦ ଏମିତିକି ଦେବତାମାନେ ମୁନି ଋଷି ଇତ୍ୟାଦି ସବୁ ସମସ୍ତେ ପ୍ରାର୍ଥନା କରୁଥିଲେ, କିନ୍ତୁ ତାଙ୍କର କ୍ରୋଧ ଦୂର ହେଉନଥିଲା। କିନ୍ତୁ ପ୍ରହ୍ଲାଦ ମହାରାଜ ଯେତେବେଳେ ଭଗବାନ ପ୍ରାର୍ଥନା କଲେ ତାଙ୍କର ଉଗ୍ର ରୂପ ଚାଲିଗଲା, ଅନୁଗ୍ରହ ରୂପ ଆସିଗଲା, ଶାନ୍ତ ରୂପ ଆସିଗଲା ନୃସିଂହଦେବଙ୍କର। ତେଣୁ ଏଇଭଳି ଭାବରେ ପ୍ରହ୍ଲାଦ ମହାରାଜ ଯେଉଁ ତାଙ୍କର ପିତାଙ୍କର ହତ୍ୟା କଲେ ଭଗବାନ, ତାଙ୍କର କୌଣସି ମନରେ ଦ୍ୱିଧା ଆସୁନାହିଁ କାହିଁକି ହତ୍ୟା କଲେ। ମନରେ ତାଙ୍କର ମନରେ ମଧ୍ୟ ସେ ଚିନ୍ତା କରିପାରିଥାନ୍ତି ଭଗବାନ ମୋର ପୁତ୍ର ପିତାକୁ ହତ୍ୟା କଲେ, କିଛି ନ କହିଲେ ମଧ୍ୟ ମନରେ ଚିନ୍ତା କରିପାରିଥାନ୍ତି, କିନ୍ତୁ ମନରେ ମଧ୍ୟ ତାଙ୍କର କୌଣସି ଦ୍ୱିଧା ନଥିଲା ବା କ'ଣ ଭଗବାନ ପ୍ରତି କୌଣସି କ'ଣ କ୍ରୋଧ ବା ଏସବୁ କୌଣସି ଅଲଗା ପ୍ରକାର ଭାବନା ନଥିଲା। ପ୍ରହ୍ଲାଦଙ୍କର କାୟ ମନ ବାକ୍ୟରେ ସେ ଭଗବାନଙ୍କ କଥାକୁ ଅନୁମୋଦନ କଲେ, ଅନୁମୋଦନ କଲେ। କିନ୍ତୁ ପ୍ରହ୍ଲାଦ ହେଉଛନ୍ତି ମହାଜନ ଏବଂ ବଡ଼ି ମଧ୍ୟ ସେଇଭଳି ଭାବରେ ମହାଜନ, କିନ୍ତୁ ଇଏ ତାଙ୍କର ପୁତ୍ର, ଇଏ ମହାଜନ ନୁହନ୍ତି, ଇଏ ଭଗବାନ ଭକ୍ତ ନୁହନ୍ତି, ମହାଜନ କଥା କ'ଣ କହିବା। ତେଣୁ ବଳିନନ୍ଦନ ଶବ୍ଦର ଅର୍ଥରେ ଆଚାର୍ଯ୍ୟମାନେ କହୁଛନ୍ତି ଏ ଯେଉଁ ବନ୍ଧନ ଭଗବାନଙ୍କୁ ବନ୍ଧନ କଲେ ଏଥିରେ ବଳି କ'ଣ ଖୁସି ହେବେ, ବଳିନନ୍ଦନ ଯଦିଓ ସେ ବଳିନନ୍ଦନ କିନ୍ତୁ ବଳିଙ୍କର କ'ଣ ଖୁସି ହେବେ, ସେ ଭଗବାନ ତାଙ୍କ ପ୍ରିୟ ବ୍ୟକ୍ତି ଭଗବାନ ତାଙ୍କୁ ଜଣେ ବନ୍ଧନ ତାଙ୍କର ପୁଅ ତାଙ୍କୁ ବନ୍ଧନ କଲେ ଏଥିରେ କ'ଣ ସେ ଖୁସି ହେବେ। ତେଣୁ ଏହିଭଳି ଭାବରେ ଆମେ ଦେଖିବା ଯେଉଁ ଭାଗବତରେ ବର୍ଣ୍ଣନା କରାଯାଇଛି ଶିଷ୍ୟ ବା ପୁତ୍ର ତାଙ୍କର ମଧ୍ୟ ସ୍ତର ରହିଛି, କିଏ କେଉଁ ସ୍ତରରେ ରହିଛନ୍ତି। ଯେତେବେଳେ ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଏ ଯଯାତି ମହାରାଜଙ୍କ ପ୍ରସଙ୍ଗରେ, ଯଯାତି ମହାରାଜ ଯେତେବେଳେ ଅକାଳେ ବାର୍ଦ୍ଧକ୍ୟ ପ୍ରାପ୍ତ ହେଲେ, ଶୁକ୍ରାଚାର୍ଯ୍ୟ ତାଙ୍କୁ ତାଙ୍କର ଯେଉଁ କନ୍ୟା ଯେଉଁ ରହିଛନ୍ତି ଦେବଯାନୀ, ଏ ଘଟଣାଟା ସବୁ ରହିଛି, ଆମେ ଏଇଟା ଆଲୋଚନା କରିବା ନାହିଁ। ଏଇଭଳି ଭାବରେ ସେ ଅକାଳ ବାର୍ଦ୍ଧକ୍ୟ ପ୍ରାପ୍ତ ହୋଇଯାଇଥିଲେ, ତେଣୁ ତାପରେ ଶୁକ୍ରାଚାର୍ଯ୍ୟ କହିଲେ ତୁମେ ଯଦି ଏଇଟାକୁ ବଦଳି କରିପାରିବ ତୁମ ପିଲାମାନଙ୍କୁ ବା ଯାହାକୁ କହିକି ବଦଳ କରି ତାଙ୍କର ଜବନ ନେଇକି ତୁମେ ବାର୍ଦ୍ଧକ୍ୟକୁ ଦେଇପାରିବ, ଏକ୍ସଚେଞ୍ଜ କରିପାରିବ। ଆମର ଗୋଟେ କଥା ଅଛି ରେଲୱେ ଟିକେଟ୍ ଯେଉଁ ରହିଛି, ରେଲୱେରେ ଯେଉଁ ଟିକେଟ୍ ସବୁ ମିଳୁଛି ଏଇଟା ଏକ୍ସଚେଞ୍ଜ କରାଯିବ ନାହିଁ, ଏକ୍ସଚେଞ୍ଜ କରାଯିବ ନାହିଁ। ଆପଣ ଗୋଟେ ମନ୍ଥଲି ପାସ୍ କରିଛନ୍ତି, ଆଉ ଏ ପାସ୍କୁ ଆଉ ଜଣଙ୍କୁ ଏକ୍ସଚେଞ୍ଜ କରିଦେବେ, ଆପଣ ଦରକାର ନାହିଁ ଆଉ ଯିବେନି, ଆଉ ଜଣଙ୍କୁ ଦେଇଦେଲେ ସେଇଟା ହେଇପାରିବନି। ଆମ ଭାରତ ବର୍ଷରେ ସେଇଟା ଆଲାଉ ନାହିଁ, କିନ୍ତୁ ପାଶ୍ଚାତ୍ୟ ଜଗତରେ ଆଲାଉ ଅଛି। ପାଶ୍ଚାତ୍ୟ ଜଗତରେ ଜଣଙ୍କର ସିଜନ୍ ଟିକେଟ୍ ନେଇକରି ଆପଣ ଯାଇପାରିବେ ଏବଂ ଟ୍ରେନ୍ ଯାତ୍ରା କରିପାରିବେ। ଯାହା ହଉ, ଏଠି ମଧ୍ୟ ସେଇଟା ଏକ୍ସଚେଞ୍ଜ କରିପାରିବେ ବୋଲି କହିଲେ ଶୁକ୍ରାଚାର୍ଯ୍ୟ, ତାଙ୍କର ଯେଉଁ ଅଭିଶାପ ଦେଇଥିଲେ ତାକୁ ଟିକେ ରିଲାକ୍ସ କରିଦେଲେ। ତେଣୁ ଯଯାତି ମହାରାଜ ଯେତେବେଳେ ଆସି ତାଙ୍କ ପୁତ୍ରମାନଙ୍କୁ କହିଲେ, ତାଙ୍କର ପାଞ୍ଚ ଜଣ ପୁତ୍ର ଥିଲେ, ଶର୍ମିଷ୍ଠା ପାଞ୍ଚ ଜଣ
जजत महाराज जो शर्मिष्ठा ठार पुत्र प्राप्त होते ये जबजानी दुई पुत्र थे सी होती किए किए ना सी होती कि जदु एवं तुर्वसु जदु एवं तुर्वसु एवं शर्मिष्ठा ठार से तीन पुत्र प्राप्त होते अनु द्रुहु एवं पुरु तीन जन एम पांच जन पुत्र थे सी ज्येष्ठ पुत्र ठूँ आरंभ कले जदु जदु को जो कहले पुत्र तुम्हें मोर बाधक नहीं तुम जौवन दे पार ना ना दे पारि ना मना करदे यही भाव में समस्त अन्य पुत्र मान सब मना करदे कि कनिष्ठ पुत्र जो पुरुक गले पुरु गोटे सुंदर कथा कहले प्रदान कले जौवन प्रदान कर पिता बाधक नेले कि गोटे सुंदर कथा कहले से कथाटी बहुत गुरुत्वपूर्ण श्लोकटी रही उत्तम अश्चिंत कुर्ज्यात प्रोक्तकारितु मध्यम उत्तम पुत्र किए बा उत्तम शिष्य किए ना उत्तम चिंतित कुर्जियार गुरु बा पिता जब चिंता करेंगे गोटे कथा से करदे कह दरकार पड़ब ना ये हूँ उत्तम पुत्र आउ प्रोक्त कहारी तो मध्यम किंतु कहीकिे करे सी हूँ मध्यम पुत्र किंतु जो मैंने अधम अश्रद्धा कुर्जियार अधम पुत्र व अधम शिष्य जी जदि करे कि अश्रद्धार सहित खेलें करे हेड़े करे कि जो मैंने कहले जो करे ना से अकर्ता उच्चरित पितु से मैंने कहले करती ना जो मैंने उच्चरित विष्ठा मूत्र से मैंने पुत्र नुहत मूत्र पितु यही भाव में शिष्य हूँ बा पुत्र हूँ यही भाव चार स्तर रही गोटे हूँ उत्तम मध्यम अधम एवं से कैटेगोरी जाऊना पुत्र कैटेगोरी जीवे ना शिष्य कैटेगोरी जीवे ना तेणु उत्तम जी केवल चिंता कर पिता गुरु चिंता करा से अनुसार से कार्य करें उत्तम पुत्र उत्तम शिष्य तेणु सी कहले ये जो रही पुत्र जो पुरु हाँ कनिष्ठ पुत्र हूँ पुरु सी कहले आपण चिंता अनुसार मुझे कार्य करें मु उत्तम पुत्र हो पारे ना कि आप कहले मुझा देली ये मध्यम पुत्र है उत्तम हो पारे ना कहीकिन जौवन प्रदान कले पिता बाध्य को ग्रहण कले कि अन्य पुत्र मैने ग्रहण कले कार्य कले ना कहले से मना करदे कि जो घटनाटी है जदु जदिओ ज्येष्ठ पुत्र जदु ये पितांगर आज्ञा को अवज्ञा करदे अधर्मशील बोली कह जाऊ ना भागवत वर्णना कले जदुस्य धर्मशीलस्य जदु हो धर्मशील जदिओ पितांगर आज्ञा को अवज्ञा कले किंतु सी धार्मिक व्यक्ति से भगवान तर खुशी हो गले भगवान जदु जेहेतु पितांगर आज्ञा को अवज्ञा कले भगवान तूल आसिले जदु कूल आसिले भगवद गीत एक कथा रही एकादश अध्याय भगवान विश्वरूप को देखा से ही समय अर्जुन जो स्तुति करते से वर्णना कर सखीति मत्वा प्रसभंग जदूतं हे कृष्ण हे जादव हे सखेति अजानतं महिमानंत वेदं मया प्रमादात् प्रणयेन वापि भगवान अर्जुन के भितर केत प्रकार बंधु भाव सखा भाव केते थटा परिहास होता यह वर्तमान जो भगवान कर देखीदे ये विश्वरूप को देखिकी से क्षमा प्रार्थना करेणु भगवान सहित अर्जुन जो सख्य ये हूँ संभ्रम सख्य विश्रम सख्य नुह तेणु से कहते प्रभु सखेति मत्वा प्रसभंग जदुक्तं हे कृष्ण हे जादव हे सखेति प्रभु मु आपण को यही भाव में केत कृष्ण हे सखा हे जादव यही भाव संबोधन कर हे कृष्ण हे जादव हे सखेति अजानता महिमान तवेदं प्रभु मु आपण महिमा को जापार नी मया प्रमादात प्रणयेन वापी मोर प्रेम रे बा भूल रे ये सब कर क्षमा करंतु तेणु आचार्य मान टीकार एक कथा कहते हे कृष्ण हे जादव कहले कौन भूल है कि आम तो भगवान कहछे ना हे कृष्ण हे यादव सब कहे भगवान प्रार्थना करते तेणु अर्जुन जो कही कहीं क्षमा प्रार्थना करता कारण हूँ अर्जुन जिते भगवान कहते हे कृष्ण से मनर भाव होता कौन ना तमें हूँ कह वसुदेव पुत्र वसुदेव ये योद्धा नुहत कि मोर पिता अर्जुन चिंता कर मोर पिता ये हूँ पांडु बहुत मुख्या विश्व विजयी सी यही भाव में कहते कृष्ण बोली डाकुले जादव कहार उद्देश्य हूँ तुम जदुकूल आसीच जदु अभिशाप देते जजाति अभिशाप देते से राजा हो पारे ना जजाति जदु राजा हेले नाई कनिष्ठ पुत्र पुरु राजा हेले पुरुकूल आसती कौरव मान पांडव मान कौरव मान पुरुकूल आसुकूल भगवान आसु अर्जुन जिते बड़े कहते हे जादव कहार उद्देश्य तुम जदुकूल आस तुम राजा हो पार ना आम पुरुकूल आसमें राजा हबु यही भाव में कहते हे कृष्ण हे जादव हे सखेती क्षमा प्रार्थना कर तेणु ये जो रही उत्तम किए ना तांकर गुरु बा पितांकर जहाँ चिंता करसा करदे उत्तम चिंतित कुर्जियात उत्तम व्यक्ति उत्तम होती किए ना तांकर पिता बा गुरु जहाँ मन चिंता जो भार भीष्मदेव भीष्मदेव होती उत्तम पुत्र तांकर पिता शांतनु शांतनु मनोभाव जापरिकी से प्रतिज्ञा कले बह करे ना शांतनु चाहूँ बह कर शांतनु प्रथम पत्नी होती गंगादेवी गंगादेवी पुत्र होती भीष्म नाम थी देवव्रत किंतु जो भीष्म प्रतिज्ञा कले नाम है भीष्म कहीं प्रतिज्ञा कले ना से जान लें पिता मनर दुख मनर कौन चिंता कर भीष्मदेव चिंता भीष्मदेव ये शांतनु चाहूँ बह करने जो रही कौन तक ना ये जो रही कौन 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 सत्यवती 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 पराशर सत्यवती मिलन में जहाँ थे व्यासदेव सत्यवती विवाह करिया पूर्वर पराशर सहित मिलन होता तेणु सत्यवती गोटे मत्स्य नारी थी से मत्स्यगंध तक आसूला शरीर किंतु जेहेतु पराशर संग कले शरीर बहुत सुगंधी होगला सुगंधियुक्त होगला वो बहुत माइल धरिकी सुगंधी रही थी तेणु ये सुगंधि देखिकी शुणिक मानने आग्रहण करी व्यास ये शांतनु प्रति आकर्षित होते किंतु उपरिचर बसु पिता होती उपरिचर बसु पाक जो गले कन्या को मागियापाई से कहले ना मुझे गोटे सर्त देवी मोर कन्या जो पुत्र हम जदि से राजा हम ताल देवी प्रदान करी कितु ये जो शांतनु से राजी हेले ना कारण तर ज्येष्ठ पुत्र रही भीष्मदेव देवव्रत रही से कमी राजी हे राजी हेलानी कि मन दुख होता किंतु देवव्रत यहाँ चिंता कले कहीं पिता मन दुख हो जापारे तार कारण हूँ यहीटा तेणु जापरिचर बसों पाक जाए कहले मोर पिता चाहूँ तुम कन्या बहुत करेंगे तुम बहुत कहीं दौन ना ये सर्त रही मो कन्या जो पुत्र हम सी राजा हे पर से राजा हे ना मु प्रतिज्ञा करुच्ची तुम पुत्र राजा मु राजा हेबी ना यही कहले ना तुम राजा ना कौन तुम पुत्र मान राजा हे तुम पुत्र मान कह राजा मुष्मदेव पुत्र आम राजा हबु यही भाव तेणु से प्रतिज्ञा कले मुह करी ना बह कले सीना मोर पुत्र हम जहाँ हम प्रतिज्ञा कले भीष्म प्रतिज्ञा तेणु सी होती उत्तम उत्तम पुत्र ये घटना सब महाभारत से वर्णना कर आज ये जो रही किए ये जो पुरु पिता जौवन प्रदान कले से निजे कौन मुझे मध्यम पुत्र प्रत्यकहारित तो मध्यम किंतु जो मैंने अधम से अश्रद्धा कुर्जिया अधम पुत्र शिशु रही शिष्य यटा को बहुत हेड़ करेंगे किंतु कौन जो मैंने अकर्ता उच्चरित पितु जो मैंने कहले करेंगे ना से उच्चरित पुत्र एवं मूत्र दुईटा गोटे स्थान गुट आसते आम शिशुम गौर से महाराज कहते हाँ जो मैंने पुत्र नुहत से मूत्र ये भाव ତେଣୁ ପ୍ରହ୍ଲାଦ ମହାରାଜ ତାଙ୍କର ପିତାଙ୍କର ଯେଉଁ ଭଗବାନ ହତ୍ୟା କଲେ ସେଥିପାଇଁ ସେ କୌଣସି ଚିନ୍ତା କରିନାହାନ୍ତି, କୌଣସି ତାଙ୍କର ମନରେ କୌଣସି ବିଷାଦ ଆସିନାହିଁ, ବରଂ ସେ ଭଗବାନ ପ୍ରାର୍ଥନା କଲେ ଅଷ୍ଟମ ସ୍କନ୍ଧ ସପ୍ତମ ସ୍କନ୍ଧ ଦଶମ ଅଧ୍ୟାୟରେ ସେ ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ମୋର ପିତା ଆପଣଙ୍କ ପ୍ରତି ଅପରାଧ କରିଛନ୍ତି, ତାଙ୍କୁ କ୍ଷମା କରନ୍ତୁ, ଏଇଭଳି ଭାବରେ ପ୍ରାର୍ଥନା କଲେ। କିନ୍ତୁ ବଳିଙ୍କର ପୁତ୍ର ଜ୍ୟେଷ୍ଠ ପୁତ୍ର ଯେଉଁ ରହିଛନ୍ତି ବାଣାସୁର, ଇଏ ଯେଉଁ ଭଗବାନ ବନ୍ଦୀ କଲେ, ଏଇଟା କ'ଣ ତାଙ୍କର ପିତା ବଳି ମହାରାଜ କ'ଣ ଆନନ୍ଦିତ ହେବେ? ନା, ଆନନ୍ଦିତ ହେବେ ନାହିଁ, କାରଣ ବଳି ମହାରାଜ ମଧ୍ୟ ସେ ରହିଛନ୍ତି, ବଳି ମହାରାଜ ରହୁଥିଲେ ସୁତଳ ଲୋକରେ। ଏଇ ଯେଉଁ ଘଟଣାଟି ହେଇଥିଲା, ବଳି ମହାରାଜ ଆସିଥିଲେ, ଯେଉଁ ଭଗବାନ ବାମନଦେବ ରୂପେ ଆସିଥିଲେ, ଏ ସପ୍ତମ ମନୁଙ୍କର ସପ୍ତମ ସତ୍ୟଯୁଗର ଘଟଣା। ବାମନଦେବ ଆସିଥିଲେ ଏବଂ ବଳିଙ୍କୁ ପଠାଇଥିଲେ, ସୁତଳ ଲୋକକୁ ପଠାଇଥିଲେ। କିନ୍ତୁ ଏ ଯେଉଁ ଘଟଣାଟି ଚାଲିଛି, ଏଇଟା ସପ୍ତମ ମନୁଙ୍କର ଅଠେଇଶତମ ଦ୍ୱାପରର ଘଟଣା, ଅଠେଇଶତମ ଦ୍ୱାପରର ଘଟଣା। ତାପରେ ତେଣୁ ବଳି ମହାରାଜ ରହିଛନ୍ତି ସୁତଳ ଲୋକରେ, ସେ ଖବର ପାଇଥିବେ, କିନ୍ତୁ ତାଙ୍କ ପୁତ୍ର ଉପରେ ସେ ଖୁସି ହେଇନଥିବେ। ବଳିନନ୍ଦନ ଭଗବାନଙ୍କୁ ସେ ବନ୍ଦୀ କଲେ, ଅନିରୁଦ୍ଧକୁ ଯେ ବନ୍ଦୀ କଲେ, ଏଥିରେ ସେ କେମିତି ଖୁସି ହେବେ? ଭକ୍ତ କେମିତି ଖୁସି ହେବ? ଭଗବାନଙ୍କୁ ଯେତେବେଳେ ଏଭଳି ଭାବରେ ଯଦି ବ୍ୟବହାର କରାଯିବ, କେମିତି ଭଗବାନ ଖୁସି ହେବେ? ସେ ତାଙ୍କର ଭକ୍ତ କେମିତି ଖୁସି ହେବ? ତେଣୁ ଇଏ ଯେଉଁ ଧର୍ମର ତତ୍ତ୍ୱ ବହୁତ ଗଭୀର ରହିଛି, ଏଇଟା ବୁଝିପାରିଲେ ନାହିଁ ବାଣାସୁର ବୁଝିପାରିଲେ ନାହିଁ, କିନ୍ତୁ ତଥାପି ଭଗବାନ ତାଙ୍କୁ ବିବାହ କରିବେ, ସ୍ୱାମୀ ବିବାହ କରିବେ। ବାଣାସୁର ଯେଉଁ ବନ୍ଦୀ କଲେ ଭଗବାନଙ୍କୁ, ବଳିନନ୍ଦନ ଶବ୍ଦରେ ଆଚାର୍ଯ୍ୟମାନେ ଟିକାରେ ଏ କଥା କହୁଛନ୍ତି, ବଳିନନ୍ଦନ ଯଦିଙ୍କର ବଳିଙ୍କର ପୁତ୍ରର କର୍ତ୍ତବ୍ୟ ହେଉଛି ସେ ପିତାଙ୍କର ଇଚ୍ଛା, ପିତାଙ୍କର ନିର୍ଦ୍ଦେଶ ମାନିବେ ବା ପିତାଙ୍କ ଇଚ୍ଛାରେ କାର୍ଯ୍ୟ କରିବେ। ଯଦି ବଳି ମହାରାଜଙ୍କର ପୁତ୍ର ବାଣାସୁର ଯଦି ଭଗବାନ ଭକ୍ତ ହେଇଥାନ୍ତେ, ତାହେଲେ ତାଙ୍କ ପିତା ବହୁତ ଖୁସି ହେଇଥାନ୍ତେ। ତେଣୁ ବଳିନନ୍ଦନ ଯଦିଓ, କିନ୍ତୁ ସେ ତାଙ୍କ ପିତାଙ୍କୁ ଖୁସି କରିପାରିଲେ ନାହିଁ, ଏଭଳି ଭାବରେ ଘଟଣା ହେଇଛି। ତେଣୁ ଯାହା ବି ହେଉ, ଏଇଭଳି ଭାବରେ ଯେହେତୁ ନାଗପାସରେ ବନ୍ଦୀ କରିଥିଲେ ଭଗବାନ ବାମନଦେବ ଯେଉଁ ବଳି ମହାରାଜ ବନ୍ଦୀ କରିଥିଲେ, ଆଜି ସେ ବଦଳା ନେଉଛନ୍ତି, ସେ ମଧ୍ୟ ଅନିରୁଦ୍ଧଙ୍କୁ ନାଗପାସରେ ବନ୍ଧନ କରୁଛନ୍ତି। ଏଇଭଳି ଭାବେ ସେଇଥିପାଇଁ ସେ ଭଗବାନ ଭକ୍ତ ହେଲେ ନାହିଁ, ଆମେ ପୂର୍ବରୁ ବର୍ଣ୍ଣନା କରିଛେ, ଶିବଜୀଙ୍କର ଭକ୍ତ ହେଲେ ସେଇଥିପାଇଁ ମୋର ପିତାଙ୍କୁ ଭଗବାନ ବନ୍ଦୀ କଲେ, ବାଣାସରେ ଏଇ ଯେଉଁ ନାଗପାସରେ ବନ୍ଦୀ କଲେ, ମୋର ପିତା ତିନି ଲୋକକୁ ଦେଇଦେଲେ, କିନ୍ତୁ ତଥାପି ସେ ତାଙ୍କୁ ବନ୍ଦୀ କଲେ, ଏଇଟା ସେ ବୁଝିପାରିଲେ ନାହିଁ। ତାଙ୍କ ପିତା ଜଣେ ମହାଜନ ହେଇଯାଇଛନ୍ତି, ମହାଜନ ପରିଣତ ହେଇଯାଇଛନ୍ତି, କିନ୍ତୁ ଇଏ ବୁଝିପାରିଲେ ନାହିଁ। ମହାଜନ ଧର୍ମସ ତତ୍ତ୍ୱଂ ନିହିତ ଗୁହାୟାଂ, ଧର୍ମର ତତ୍ତ୍ୱ ବହୁତ ଗଭୀର, ସମସ୍ତେ ବୁଝିପାରିବେ ନାହିଁ। ବଳିଙ୍କର ବଳିନନ୍ଦନ ହେଲେ ମଧ୍ୟ ସେ ବୁଝିପାରିଲେନି, ତା ପିତା କେମିତି ଖୁସି ହେବେ ସେଇଟା ବୁଝିପାରିଲେ ନାହିଁ। ତେଣୁ ସେ ଭାବିଲେ, ମୁଁ ଏଇଭଳି ଭାବରେ ବନ୍ଦନ କଲେ ମୋର ପିତା ଖୁସି ହେବେ, ମୋର ପିତାଙ୍କୁ ବନ୍ଦୀ କରିଦେଲେ ଭଗବାନ, କିନ୍ତୁ ତାଙ୍କ ପ୍ରକୃତରେ ତାଙ୍କ ପିତା ଖୁସି ହେବେ ନାହିଁ ଏଥିରେ। ଯାହା ହେଉ, ଏଇଭଳି ଭାବରେ ଶିଷ୍ୟମାନଙ୍କ କଥା ମଧ୍ୟ ରହିଛି, ଗୁରୁକୁ କେମିତି ଆନନ୍ଦିତ କରାଯିବ। ଯଶ୍ୟ ପ୍ରସାଦାତ୍ ଭଗବତ ପ୍ରସାଦ, ଯଶ୍ୟ ପ୍ରସାଦାନ୍ନ ଗତି କୁତୋପି ଧାୟନ୍ତୁ ତସ୍ୟ ଯଶସ୍ତ୍ରୀ ସନ୍ଧ୍ୟା ଗୋ ବନ୍ଦେ ମହାପୁରୁଷ ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦମ୍। ଆମେ ସବୁବେଳେ କହୁଛେ, ସବୁଦିନ ସକାଳେ କହୁଛେ, କାଳେ ଭୁଲିଯିବା, ତଥାପି ସେଇଥିପାଇଁ ପ୍ରଭୁପାଦଙ୍କ ବ୍ୟବସ୍ଥାରେ ସବୁଦିନେ କହୁଛେ, ସବୁଦିନ ସକାଳ। ଆଉ ବିଭିନ୍ନ ପ୍ରକାର ଫେଷ୍ଟିଭାଲ ମାନଙ୍କରେ ବିଶେଷ ଇଏରେ କୁହାଯାଉଛି, ସେଇଟା ଗାନ କରାଯାଉଛି, ଯଶ୍ୟ ପ୍ରସାଦାତ୍ ଭଗବତ ପ୍ରସାଦ, ଯଶ୍ୟ ଅପ୍ରସାଦାତ୍ ନଗତି କୁତୋପି। ତେଣୁ ଆମର ଗୁରୁ କିଭଳି ଖୁସି ହେବେ, ଗୁରୁ କିଭଳି ଖୁସି, ଛାତ୍ର ଶିଷ୍ୟର କର୍ତ୍ତବ୍ୟ ହେଉଛି ଏଇଟା ଦେଖିବା, ଗୁରୁ କିଭଳି ଖୁସି ହେବେ। ଗୁରୁଙ୍କୁ ଯଦି ଆମେ ଖୁସି ନ କରିପାରିଲେ ଭଗବାନ କ'ଣ ଖୁସି କରିପାରିବା? ତେଣୁ ଗୁରୁ ସେଇଥିରୁ ଖୁସି ହେବେ, ତାଙ୍କ ନିର୍ଦ୍ଦେଶ ମାନିକି ଯଦି ଶିଷ୍ୟମାନେ ଚଳିବେ। ଗୁରୁଦେବ କହୁଛନ୍ତି ତୁମେ ଭାଗବତ କ୍ଲାସ୍ ଆଟେଣ୍ଡ କର, ଯେ ଆମକୁ ନା ଇଏ ଗୁରୁଙ୍କର କ'ଣ ନିର୍ଦ୍ଦେଶ, ସେଇଟା ନୁହଁ, ଆମେ ଅଲଗା କଥା କରିବୁ, ଏଇ ଭାଗବତ ଶୁଣିବୁ ନାହିଁ, ଏଇଟା ନ କଲେ ଆମର ଗୁରୁ ଖୁସି ହେଇଯିବେ, ଏବଂ ଗୁରୁ ଖୁସି ହେଲେ ଆମ ଭଗବାନ ଆମ ଉପରେ ଖୁସି ହେଇଯିବେ। ଏଇଭଳି ଭାବରେ ଚିନ୍ତା କରୁଛେ, କିନ୍ତୁ ପ୍ରଭୁପାଦ ନିୟମ କରିଛନ୍ତି 8-9 ଭାଗବତ ଶୁଣିବା, ଏଇଟା ଆମେ ଯଦି ଭାଗବତ ଶୁଣିବା, ଏଇ ଆମେ ତ ଭାଗବତ ଅମୃତ ପ୍ରାପ୍ତ ହେବା ସେ କଥା ଛାଡ଼ନ୍ତୁ, ତାହା ସହିତ ମଧ୍ୟ ଗୁରୁଦେବ ପ୍ରସନ୍ନ ହେବେ। ପ୍ରଭୁପାଦ ମହାରାଜ ଚାହାନ୍ତି ସମସ୍ତେ ସକାଳ 8-9 ଶୁଣିବେ, ଭାଗବତ କଥା ଶୁଣିବେ, ଇଟ୍ ଇଜ୍ ଏ କମ୍ପଲସରୀ ସବଜେକ୍ଟ, ଇଟ୍ ଇଜ୍ ନଟ୍ ଅପ୍ସନାଲ୍ ସବଜେକ୍ଟ। ଆମେ ଚାହିଁଲେ ଶୁଣିବା, ଚାହିଁଲେ ନ ଶୁଣିବା, ନ ଚାହିଁଲେ ଶୁଣିବାନି, ନା ଦିସ୍ ଇଜ୍ କମ୍ପଲସରୀ। ତେଣୁ ଆମେ କାହିଁକି ଏତେ କଥା କହିବା? ତେଣୁ ଏଇଭଳି ଭାବରେ ସକାଳ 4:30 ମଙ୍ଗଳ ଆଳତି ରହିଛି, ମଙ୍ଗଳ ଆଳତି ଆମେ ଆଟେଣ୍ଡ କରିବା ନାହିଁ, ଏଥିରେ ଆମ ଗୁରୁ ଖୁସି ହୋଇଯିବେ ଏବଂ ଗୁରୁ ଖୁସି ହେଲେ ଭଗବାନ ମଧ୍ୟ ଖୁସି ହୋଇଯିବେ। ଏଇଭଳି ଭାବରେ ଆମେ କାର୍ଯ୍ୟ କରୁଛେ, ଆଉ କ'ଣ କହିବା ଆମେ? ଆମେ ଏଇସବୁ ବିଶେଷ ଆଲୋଚନା କରିବା ନାହିଁ। ତେଣୁ ଏହିଭଳି ଭାବରେ ଛାତ୍ରର ଶିଷ୍ୟର ବା ପୁତ୍ରର କର୍ତ୍ତବ୍ୟ ହେଉଛି ତାଙ୍କ ପିତାଙ୍କର ଆଦେଶକୁ ମାନ କରିବା। ଯେତେବେଳେ ଭଗବାନ ନବମ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି ପରଶୁରାମ କଥା, ପରଶୁରାମ ପିତା ଯମଦଗ୍ନି, ଯମଦଗ୍ନିଙ୍କର ଲୀଳା ବର୍ଣ୍ଣନା କରାଯାଇଛି। ଯମଦଗ୍ନି ତାଙ୍କର ପତ୍ନୀ ହେଉଛି ରେଣୁକା। ରେଣୁକା ଥରେ ଯାଇଥିଲେ ନଦୀକୁ ଜଳ ଆଣିବା ପାଇଁ ତାଙ୍କର ସ୍ୱାମୀଙ୍କର ଯଜ୍ଞରେ ସାହାଯ୍ୟ କରିବା ପାଇଁ, ଜଳ ଆଣିବାରେ ଡେରି ହୋଇଗଲା, ରେଣୁକା ଡେରି ହୋଇଗଲା। ତେଣୁ ଜାଣିପାରିଲେ ଯମଦଗ୍ନି କ'ଣ ପାଇଁ ଡେରି ହେଲା। ସେ ରେଣୁକା ଯେତେବେଳେ ଯାଇଥିଲେ ସେ ନଦୀକୁ ଜଳ ଆଣିବା ପାଇଁ, ସେ ସମୟରେ ଗୋଟେ ଜଣେ ଗନ୍ଧର୍ବ ସେଠି ଅନ୍ୟ ଅପ୍ସରାମାନଙ୍କ ସହିତ ଲୀଳା କରୁ ଜଳ କେଳି କରୁଥିଲେ। ସେ ଗନ୍ଧର୍ବଙ୍କ ରୂପ ଦେଖିକି ସେ ମୋହିତ ହୋଇଗଲେ, ଏଇଭଳି ଭାବରେ ଭୁଲିଗଲେ ଜଳ ନେବାରେ ଡେରି ହୋଇଯିବ, ତେଣେ ସ୍ୱାମୀଙ୍କର କାର୍ଯ୍ୟ ସବୁ ରହିଛି ଡେରି ହେବ, ସେଭଳି ଭୁଲିଗଲେ। ତେଣୁ ଯାହା ବି ହଉ, ତାପରେ ଯେତେବେଳେ ଜଳ ଆଣିକି ଆସିଲେ ଯମଦଗ୍ନି ଜାଣିଲେ କ'ଣ ପାଇଁ ଡେରି ହେଲା। ତେଣୁ ସାଙ୍ଗେ ସାଙ୍ଗେ ତାଙ୍କ ପୁତ୍ରମାନଙ୍କୁ କହିଲେ ତୁମେ ତୁମ ମାଆଙ୍କୁ ହତ୍ୟା କର। ଏଇଭଳି ଭାବରେ ସବୁ ପୁତ୍ରମାନଙ୍କୁ କହିଲେ, ଯେତେବେଳେ ତାଙ୍କ ପୁତ୍ରମାନେ କେହି ଗ୍ରହଣ କଲେ ନାହିଁ, ତେଣୁ ପରଶୁରାମଙ୍କ ପାଖକୁ ଯେତେବେଳେ ଆସି କହିଲେ, ପରଶୁରାମ ତୁମେ ତୁମ ମାତାଙ୍କୁ ହତ୍ୟା କର ଏବଂ ତୁମ ଭ୍ରାତାଙ୍କମାନଙ୍କୁ ମଧ୍ୟ ହତ୍ୟା କର। ତେଣୁ ପରଶୁରାମ ତାଙ୍କ ପରଶୁ ଉଠେଇକିରି ସାଙ୍ଗେ ସାଙ୍ଗେ ସବୁ ହତ୍ୟା କରିଦେଲେ। ତେଣୁ ଯମଦଗ୍ନି ବହୁତ ଖୁସି ହୋଇଗଲେ, କହିଲେ କ'ଣ ତୁମେ ବର ମାଗୁଛ, ମାଗ। ତେଣୁ ପରଶୁରାମ କ'ଣ କଲେ, କହିଲେ ପିତାଶ୍ରୀ, ମୁଁ ଯେଉଁ ମାଆଙ୍କୁ ଏବଂ ଭାଇମାନଙ୍କୁ ବଦ୍ଧ କଲି, ସେମାନେ ଜୀବନ ଫେରିପାରନ୍ତୁ, ପ୍ରାପ୍ତ ହୁଅନ୍ତୁ, ଯେମାନେ ତାଙ୍କ ପୁନଃପ୍ରାପ୍ତି ହୁଅନ୍ତୁ, ତେଣୁ ତାଙ୍କୁ ସେ ଜୀବନ ଦିଆଗଲା। ଏବଂ ସେ କହିଲେ, ମୁଁ ଯେଉଁ ତାଙ୍କୁ ହତ୍ୟା କରିଥିଲି ସେମାନେ ଭୁଲିଯିବେ, ସେଇଟା ମୁଁ ଜାଣେ, ସେମାନଙ୍କ ମନେ ରହିବ ନାହିଁ ମୁଁ ତାଙ୍କୁ ହତ୍ୟା କରିଥିଲି ବୋଲି। ଏଇଭଳି ଭାବରେ ସେମାନେ ମଧ୍ୟ ଆଉ ଜାଣିନାହାନ୍ତି ତାଙ୍କ ପୁତ୍ର ତାଙ୍କୁ ହତ୍ୟା କରିଛନ୍ତି ବୋଲି, ମାଆ ଜାଣିନାହାନ୍ତି ବା ଭାଇମାନେ ଜାଣିନାହାନ୍ତି ତାଙ୍କ ଭାଇ ତାଙ୍କୁ ହତ୍ୟା କରିଛନ୍ତି ବୋଲି। ଏଇଭଳି ଭାବରେ ରହିଛି। ତେଣୁ ଭଗବାନ ରାମଚନ୍ଦ୍ର ଆଦେଶ ଦେଲେ, ଲକ୍ଷ୍ମଣଙ୍କୁ ଆଦେଶ ଦେଲେ ଯେ ତୁମେ ସୀତାଙ୍କୁ ନେଇକରି ନିର୍ବାସନ ଦେଇଦିଅ, ଦଣ୍ଡ ଦିଆଗଲା ନିର୍ବାସନ। ତେଣୁ ଲକ୍ଷ୍ମଣ ପିତାଙ୍କର ବା ଗୁରୁଙ୍କର ଆଜ୍ଞାଙ୍କୁ କୌଣସି ଅବିଚାରରେ ଗ୍ରହଣୀୟ, କୌଣସି ବିଚାର କରାଯିବ ନାହିଁ, ଅବିଚାରରେ ଗ୍ରହଣୀୟ। ତେଣୁ ଲକ୍ଷ୍ମଣ ଯଦିଓ ତାଙ୍କର ହୃଦୟ ବହୁତ ବ୍ୟଥିତ ହେଉଥିଲା, ତଥାପି ସୀତାଦେବୀଙ୍କୁ ନେଇକି ନିର୍ବାସନ କରିଦେଇଥିଲେ। ଅବଶ୍ୟ ସେ ଯେଉଁ ରହିଛନ୍ତି ଯେଉଁ ମହର୍ଷି ବାଲ୍ମୀକି ଆଶ୍ରମରେ ତାଙ୍କୁ ସେ ଛାଡ଼ିକି ଆସିଥିଲେ, ଏସବୁ ରହିଛି। ସେଇଥିପାଇଁ ଭଗବାନ ଯେତେବେଳେ ପର ଭଗବାନ ଅବତାର ହେଲା, ସେତେବେଳେ ଲକ୍ଷ୍ମଣ ଆଉ ସାନ ଭାଇ ହେଲେ ନାହିଁ, ବଡ଼ ଭାଇ ହେଲେ, ଭଗବାନ କୃଷ୍ଣଙ୍କର ବଡ଼ ଭାଇ ହେଇକି ଆସିଲେ, ସାନ ଭାଇ ହେଲେ ନାହିଁ। ସାନ ଭାଇ ହେଲେ ସେ ଜବାବ ଦେଇପାରିବେନି, ବଡ଼ ଭାଇ ଯାହା କହିବେ ତାକୁ ମାନିବାକୁ ପଡ଼ିବ। ତେଣୁ ସେ ବଳରାମ ରୂପରେ ଆସିଲେ, ବଡ଼ ଭାଇ ରୂପରେ ଆସିଲେ। ଏଇଭଳି ଭାବେ ଭଗବାନ ଲୀଳା ସବୁ ରହିଛି। ତେଣୁ ଏ ଶ୍ଳୋକରେ ଭାଷାରେ ମଧ୍ୟ ସେଇଭଳି ଭାବରେ କୁହାଯାଇଛି, ବହୁତ ପ୍ରକାର ଆଦର୍ଶ ରହିଛି, ବହୁତ ତାତ୍ପର୍ଯ୍ୟ ସବୁ ରହିଛି, କିନ୍ତୁ ଆମର ସମୟ ହୋଇଗଲା। ତେଣୁ ମୋଟାମୋଟି ଭାବରେ ଆମେ ଏସବୁ ଆଲୋଚନା କଲେ, ଆମ କଥାକୁ ବିଶ୍ରାମ ଦେଇକରି 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି କଥାକୁ ବିଶ୍ରାମ ଦେବା।